ଭାଇ ପାୱକ ମହାଶୟଙ୍କ ଠାରୁ ଶ୍ରବଣ କରିବାଟା ପୁଣି ଏଠାକୁ ଫେରି ଆସିବାଟା ନିହାତି ପକ୍ଷେ ଉତ୍ତମ ବିଷୟ ଅଟେ। ଆପଣ ଶିଶୁ କନ୍ୟାଟିର ସହିତ ଥାଇ ପରମେଶ୍ୱରଙ୍କ କରୁଣା ବିଷୟରେ ସାକ୍ଷ୍ୟଦାନର କଥାଟି ଅବଶ୍ୟ ଗ୍ରହଣୀୟ ବିଷୟ ଅଟେ। ତାହା ତ ଅବିକଳ ରୂପେ ପ୍ରଭୁ ଯୀଶୁଙ୍କ ପରି ଯେପରି ଧର ସକଳ କାର୍ଯ୍ୟ କରିବାର ବିଷୟ ପରି ଥିଲା ସୁନିଶ୍ଚିତ ରୂପେ ତାହା ଅଟେ। ଏହି ସ୍ଥାନରେ ଆଜିର ରାତ୍ରିକାଳରେ ଆମମାନଙ୍କର ଜନୈକ ଅତିଥିଙ୍କୁ ଆମମାନ ସହିତ ଲାଭ କରୁଥିବା କାରଣରୁ ଅତିଶୟ ଆନନ୍ଦିତ ଅଟୁ। ଯେପରିକି ଆମମାନେ ଏହାକୁ ନୂତନ ବର୍ଷର ପୂର୍ବ ରାତ୍ରିର ଉପାସନା କହି ପରିଚିତ କରାଇଥାଉ। ମୋର ଜଣେ ଅତି ଉତ୍ତମ ବନ୍ଧୁ ଭାଇ ଏର୍ନି ଫେଡଲର ଅଟନ୍ତି। ଆମମାନଙ୍କର ଏକାଧିକ ଧର୍ମ ପରିବର୍ତ୍ତିତ ମାନଙ୍କ ମଧ୍ୟରୁ ସେ ଅନ୍ୟତମ ଅଟନ୍ତି। କରୋନାରେ ପୁରସ୍କାର ସ୍ୱରୂପ ଅଟନ୍ତି। ମୂଳତଃ ସେ ଆପଣଙ୍କ ସ୍ୱଗ୍ରହାଞ୍ଚଳ ସ୍ୱିଜରଲ୍ୟାଣ୍ଡ ଅଞ୍ଚଳରୁ ଅଟନ୍ତି। ତାହା ତ ସେହି ସ୍ଥାନଟି ଅଟେ ଯେଉଁଠାରୁ ସେ ସମ୍ବନ୍ଧିତ ଅଟନ୍ତି। ଆଉ ମୁଁ ଏପରି ବିଶ୍ୱାସ କରେ ଯେ ସେହି ସ୍ଥାନରେ ତାଙ୍କ ସହିତ ଅନ୍ୟ ଜଣେ ଭାଇ ଅଛନ୍ତି, ଯାହାର ଅର୍ଥ ଏହିକି ଯେ ସେମାନେ ବର୍ତ୍ତମାନ ହବାନରେ ବାସ କରୁଛନ୍ତି, ଯିଏକି ଜର୍ମାନୀ ଦେଶର ବାସିନ୍ଦା ଅଟନ୍ତି। ସେ ଭାଇ ୱାଟର୍ସ ଅଟନ୍ତି। ଆଜିର ରାତ୍ରିବେଳା ଆମମାନେ ତାଙ୍କୁ ଆମର ଗହଣରେ ପାଇ ଅତିଶୟ ଆନନ୍ଦିତ ଅଟୁ। ତତ୍ପରେ ଆମମାନେ ଲାଭ କରିଅଛୁ ବିଶ୍ୱାସର ଅତି ବହୁମୂଲ୍ୟ ଭାଇ ଦକ୍ଷିଣ ଆଫ୍ରିକାରୁ ଆଗତ ଭାଇ ଡେଭିଡ୍ ଡ୍ୟୁପ୍ଲେସିଙ୍କୁ ଆଜିର ରାତ୍ରିକା ଲାଭ କରିଅଛୁ। ଆମେ ତାଙ୍କୁ ପାଇ ବହୁତ ଆନନ୍ଦିତ ଅଛୁ। ପୁଣି ଆମମାନେ ଅଟୁ, ମୁଁ ଆଉ ଡେଭିଡ୍ ଉଭୟ ଆଶା କରୁଅଛୁ କିମ୍ବା ପ୍ରାର୍ଥନା କରୁଥିଲୁ, ପ୍ରଭୁ ଆମ ଦୁଇ ଜଣଙ୍କୁ ଏକତ୍ରିତ ରୂପେ ଏକ ମହାନ କାର୍ଯ୍ୟକୁ ଦାନ କରିଅଛନ୍ତି। ଆଫ୍ରିକାରେ ପୁଣି ବିଶ୍ୱର ବିଭିନ୍ନ ଅଞ୍ଚଳ ନିମନ୍ତେ ଏକ ବିଶେଷ ଧରଣର କାର୍ଯ୍ୟକୁ ଏହି ବର୍ଷ କରିବାକୁ ଦେଇଅଛନ୍ତି। ତାହାରି ଉପରେ ଆଲୋଚନା କରିବାକୁ ପୁଣି ଏହାରି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାକୁ ଭାଇ ଡେଭିଡ୍ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଆଜିଠାରୁ ନେଇ ସୋମବାର ଦିନ ମଧ୍ୟରେ ଏହାକୁ ନିର୍ଣ୍ଣୟ ନେବାକୁ ଯେ କେବେ ପୁଣି ଆଫ୍ରିକାର କେଉଁ ସ୍ଥାନରେ ପୁଣି ବିଶ୍ୱର ବିଭିନ୍ନ ଅଞ୍ଚଳର କେଉଁ କେଉଁ ସ୍ଥାନକୁ ଯିବାର ଆୟୋଜନ ରହିଛି ସେ ବିଷୟରେ ନିଶ୍ଚିନ୍ତ ସିଦ୍ଧାନ୍ତ ଗ୍ରହଣ କରିବା ପାଇଁ ଉପସ୍ଥିତ ଅଛନ୍ତି। ଯେପରିକି ଭାଇ ଡେଭିଡ୍ ପେଣ୍ଟିକୋଷ୍ଟାଲ ୱାର୍ଲ୍ଡ ଉଦ୍ଦୀପନା ସଭାରେ ଏକ ପ୍ରମୁଖ ପଦବୀର ଅଧିକାରୀ ହୋଇ ରହିଅଛନ୍ତି। ପୁଣି ସମ୍ପୂର୍ଣ୍ଣ ବିଶ୍ୱର ଆଧ୍ୟାତ୍ମିକ ନେତାମାନଙ୍କ ସହିତ ଖୁବ୍ ସୁପରିଚିତ ବ୍ୟକ୍ତି ରୂପେ ପରିଚୟ ଲାଭ କରିଅଛନ୍ତି। ତତ୍ପରେ ପ୍ରବର୍ତ୍ତାଇବାକୁ ପୁଣି ଯୁକ୍ତି କରିବାକୁ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ରୂପେ ପରିଗଣିତ ହୋଇ ଆସିଛନ୍ତି। ଯେତେଦୂର ପର୍ଯ୍ୟନ୍ତ ବର୍ତ୍ତମାନ ଆମମାନେ ଅଗ୍ରସର କରି ଆସିଅଛୁ, ତଦନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ଏକତ୍ରିତ କରି ରଖିବା ଉଦ୍ଦେଶ୍ୟରେ ସାହାଯ୍ୟ କରିବାକୁ ନାମଧାରୀ ମଣ୍ଡଳୀ ଗୁଡ଼ିକର ବିଶ୍ୱାସୀଙ୍କୁ ଏକତ୍ରିତ କରିବା କାରଣ ସେ ପ୍ରତିଭାଶାଳୀ ଅଟନ୍ତି। ଯେକୌଣସି ମଣ୍ଡଳୀର ସେମାନେ ଅଟନ୍ତି ନା କାହିଁକି, ଯେକୌଣସି ଲାଭକୁ ଧାରଣ କରି ସେମାନେ ପରିଚିତ ଥାନ୍ତୁ ନା କାହିଁକି, ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ଏହା ତ ସେହି ମଣ୍ଡଳୀ ହିଁ ସାର ଅଟେ ଯାହା ପାଇଁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ। ଆଉ ତାହାରି ସମ୍ବନ୍ଧରେ ମୁଁ ସମୟ ସମୟ ଚିନ୍ତା କରିଅଛି। ବାହାରେ ସେହି ପଶ୍ଚିମାଞ୍ଚଳରେ ଏକାଧିକ ବାର ପଶୁଗୁଡ଼ାକୁ ସ୍ଥାନାନ୍ତରିତ କରିବା ଅଭିପ୍ରାୟରେ ସାହାଯ୍ୟ କରି ଆସିଥିଲି। ଭାଇ ଡେଭିଡ୍ଙ୍କ ସଙ୍ଗରେ ଆମମାନେ ସେଠାକୁ ଯାଇଥିଲୁ, ପୁଣି ସେହି ସ୍ଥାନରେ ଯାଇ ବସି ପଡୁଥିଲୁ ଯେଉଁ ସ୍ଥାନକୁ ସେମାନେ ବିଭିନ୍ନ ସ୍ଥାନରୁ ଆସୁଥିଲେ, ପର୍ବତାଞ୍ଚଳରୁ ଆଣି ସେମାନଙ୍କୁ ଚରାଇବାକୁ ଆସୁଥିଲେ, ତେଳଭୂମିରେ ଚରାଉଥିଲେ ଯାହାକି ଅରଣ୍ୟ ଗୁଡ଼ିକର ମଧ୍ୟରେ ଥିଲା। ତଳ ଦେଶରେ ଅବସ୍ଥିତ ଚାରଣଭୂମିରେ ଘାସ ଗୁଡ଼ିକ ଯେତେବେଳେ ଜଙ୍ଗଲୀ ଚାରଣଭୂମିରେ କରୁଥାନ୍ତି ସେତେବେଳେ ତତ୍ପରେ ସେମାନେ ଚାରଣଭୂମିରୁ ଘାସକୁ କାଟି ନିଅନ୍ତି, ଆଉ ଶୀତ ଋତୁରେ ସେମାନେ ସେହି କଟା ଘାସ ଗୁଡ଼ାକୁ ପଶୁମାନଙ୍କୁ ଖୁଆନ୍ତି। ଯେତେବେଳେ କି ସେହି ପାହାଡ ଗୁଡ଼ିକ ଉପରି ଭାଗରେ ସେମାନେ ଅତିଶୟ ଶୀତର ପ୍ରଭାବକୁ ଅନୁଭବ କରିଥାନ୍ତି। ପୁଣି ସେଠାରେ ଘୋଡ଼ାର ଜିନ୍ ଉପରେ ବସି ରହୁଥିଲୁ, ପୁଣି ରେଞ୍ଜର ମାନଙ୍କୁ ସେ ପଶୁଗୁଡ଼ାକୁ ନେଇ ଆସୁଥିବାର ଦୃଶ୍ୟକୁ ଦେଖୁଥିଲୁ। ପୁଣି ପ୍ରତିଟି ପଶୁଶାଳା ଏହାର ଠିକ ନିମ୍ନ ଭାଗରେ ଥିଲା ଯାହାକି ଏକ ଟନ୍ ପରିମାଣ ଘାସକୁ ଉତ୍ପନ୍ନ କରିପାରୁଥିଲା। ଏହାର ମଧ୍ୟ ଦେଇ 1000 ପଶୁଙ୍କୁ ଚାଲିଯାଇ ପାରୁଥିଲେ। ଯଦି ସେମାନେ 50 ଟନ୍ ପରିମାଣ ଘାସକୁ ବଢ଼ାଇ ପାରୁଥିଲେ ତେବେ ଏହାର ଅର୍ଥ ଏପରି ହେଲା ଯେ ସେମାନେ 50 ପଶୁକୁ ତହିଁରେ ରଖିପାରୁଥିଲେ। ଯଦି ସେମାନେ 1000 ଟନ୍ ପରିମାଣ ଘାସକୁ ଉତ୍ପନ୍ନ କରିପାରୁଥିଲେ ତେବେ ତ 1000 ସଂଖ୍ୟକ ପରିମାଣ ପଶୁ ତହିଁରେ ଅଗ୍ରସରେ ରହିପାରୁଥିଲେ। ପ୍ରତ୍ୟେକ ଜଣ ବ୍ୟକ୍ତି ତାହାର ଗାଈଗୁଡ଼ିକ ଉପରେ ଏକ ପ୍ରକାର ବ୍ୟାପାରିକ ଚିହ୍ନକୁ ଲଗାଇ ରଖୁଥିଲେ। ଅବଶ୍ୟ ସେମାନେ ସେହି ବ୍ୟାପାରିକ ଚିହ୍ନ ଗୁଡ଼ିକୁ ବିଭିନ୍ନ ପଶୁଶାଳର ଚିହ୍ନ ଗୁଡ଼ିକ ଉଦ୍ଦେଶ୍ୟରେ ବଡ଼ ସାବଧାନ ସହିତ ଲକ୍ଷ୍ୟ ଲଗାଇ ରହୁଥିଲେ, ଯେପରିକି ସେମାନଙ୍କ ପଶୁଗୁଡ଼ିକ ଅନ୍ୟମାନଙ୍କ ସହିତ ମିଶି ନ ଯାଆନ୍ତି। ତତ୍ପରେ ଯେତେବେଳେ କି ମୁଖ୍ୟ ବ୍ୟକ୍ତି ଜଣକ ପ୍ରମୁଖ ଅଧିକାରୀ ଜଣକ କି ପ୍ରକାର ଧରଣର ବ୍ୟବସାୟିକ ଚିହ୍ନ ବିଶିଷ୍ଟ ପଶୁଗୁଡ଼ି ଯେ ତାହାର ଦେଇ ଯାଇଛନ୍ତି ସେଥିପ୍ରତି ସେ ଆଦୌ ଆଗ୍ରହୀ ରୁହନ୍ତି ନଥିଲେ ଯେହେତୁ ସେଠାରେ ବିଭିନ୍ନ ଧରଣର ବ୍ୟବସାୟିକ ଚିହ୍ନ ଧାରଣ କରି ରହିଥିବା ଏକାଧିକ ପଶୁ ରହୁଥିଲେ ମାତ୍ର ସେପରି ସ୍ଥଳେ କେବଳ ଗୋଟିଏ ମାତ୍ର ବିଷୟ ଧ୍ୟାନ ଦେବାକୁ ରହୁଥିଲା ଆଉ ତାହା ରକ୍ତ ବର୍ଣ୍ଣର କପଡ଼ାର ଏକ ଛୋଟ ଚିହ୍ନ ଥିଲା ଯାହାକି ତାଙ୍କୁ ନିହାତି ପକ୍ଷେ ଧ୍ୟାନ ସହିତ ଲକ୍ଷ୍ୟ କରିବାକୁ ପଡୁଥିଲା ସେମାନଙ୍କୁ ନିହାତି ପକ୍ଷେ ହେରଫୋର୍ ରୂପେ ପୁଞ୍ଜୀକୃତ ହେବାକୁ ହିଁ ଥିଲା ଅନ୍ୟଥା ସେମାନେ ଫାଟକ ଦେଇ ପ୍ରବେଶ କରିପାରୁନଥିଲେ ସେମାନଙ୍କର ନିଲମ୍ବିତ ଗୁଡ଼ିକୁ ଫେରାଇ ଦେଉଥିଲେ ଧ୍ୟାନ ଦିଅନ୍ତି ତ ଆଉ ମୁଁ ବିଚାର କରେ ଯେ ବିଚାର ଦିନରେ ଏହା ହିଁ ସେପରି ଧରଣର ଏକ ନିର୍ବାଚନର ବିଷୟ ଅଟେ ଯାହାକି କାର୍ଯ୍ୟକାରୀ ହେବ ଆମମାନେ ଯେ କିପରି ଧରଣର ନାମକୁ ଧାରଣ କରି ରହିଅଛୁ ଏହା ତ ତାହାକୁ ବିଚାରକୁ ଆଣିବ ନାହିଁ ମାତ୍ର ରକ୍ତର ଚିହ୍ନଟି ସେଠାରେ ରହିଛି କି ନାହିଁ ତାହା ହିଁ ନିର୍ବାଚନର ପ୍ରମୁଖ ବିଷୟ ହେବ ତାହା ହିଁ ସେହି ଯୋଗ୍ୟ ବିଷୟଟି ଅଟେ ରକ୍ତର ସେହି ଚିହ୍ନଟି ଅଟେ ଯାହାକୁ ଯୋଗ୍ୟତାର ମଧ୍ୟକୁ ଗ୍ରହଣ କରାଯିବ ତେଣୁ ଭାଇ ଡେଭିଡ୍ଙ୍କୁ ଆମମାନଙ୍କ ଗହଣ ଲାଭ କରିଥିବା ଯୋଗୁଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ କିଛି କ୍ଷଣ ପୂର୍ବେ ମୁଁ ଭାଇ ଏଷ୍ଟେଲ୍ ବିଲରଙ୍କୁ ଏଠାରେ ଉପସ୍ଥିତ ହେବା ଦେଖିଥିଲି ସେହି ସ୍ଥାନର କୌଣସି ଏକ ଜାଗାରୁ ମୁଁ ତାଙ୍କୁ ଉଠି ପଡ଼ିଥିବା ଦେଖିଥିଲି ତତ୍ପରେ ଅନ୍ୟାନ୍ୟ ସେବକଙ୍କୁ ସୁଦ୍ଧା ଦେଖିଥିଲି ଯେଉଁମାନେ ଆଜିର ରାତ୍ରିବେଳା ଶୁଣିବା ନିମନ୍ତେ ଅପେକ୍ଷା କରୁଥିଲେ ଆଗ୍ରହ ପ୍ରକାଶ କରୁଥିଲେ ପୁଣି ତତ୍ପରେ ଆଉ ମୁଁ ଏପରି ଧାରଣା କରେ ଯେ ଭାଇ ରଡଲ୍ ପୁଣି ସେମାନପରି ଅନ୍ୟମାନେ ଭିତରକୁ ଆସୁଥିବେ ଯେହେତୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନେ ଅଟକି ରହିବେ ଯାହା ହେଉନା କାହିଁକି ଭାଇ ଡେଭିଡ୍ ମଧ୍ୟରାତ୍ରିର ସମୟ ପର୍ଯ୍ୟନ୍ତ ରହି ନ ପାରନ୍ତି ସେ ତ ପ୍ରବଳ ରୂପେ ଆବଶ୍ୟକ ହେଉଥିବା ବ୍ୟକ୍ତିଙ୍କର କଟନ୍ତି ପ୍ରତ୍ୟେକ ସ୍ଥାନ ପାଇଁ ତଦ୍ରୁପ ଅଟନ୍ତି ଆଉ ସେ ଯେ ଏହି ସ୍ଥାନ ଅଛନ୍ତି ସେ କଥାକୁ ଭାଇ ରୋଗର୍ସ ମୋତେ ଶୀଘ୍ର ଜଣାଇଥିଲେ ଯେ ଯଥାଶୀଘ୍ର ଏଠାକୁ ସନ୍ଦେଶ ପ୍ରେରଣ କରିଥିଲେ ପୁଣି ତାଙ୍କୁ ସେଠାରେ 10 ସମୟରେ ଉପଲବ୍ଧ ହେବାର ବିଷୟକୁ ଇଚ୍ଛା ପ୍ରକାଶ କରିଥିଲେ ସୁତରାଂ ଏହାର ଅର୍ଥ ଏପରି ହୁଏ ଯେ ସେ ଏହି ସ୍ଥାନକୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଛାଡ଼ନ୍ତୁ ପୁଣି ସେଠାରେ ସ୍ଥିତ ଦକ୍ଷିଣ ଲୁଇସଭିଲ୍ରେ ଉପସ୍ଥିତ ହେବାକୁ ଯାଉଛନ୍ତି ପୁଣି ମୁଁ ବିଚାର କରିଥିଲି ଏହା ଯଦି ଭାଇ ଡେଭିଡ୍ଙ୍କ ପକ୍ଷରେ ସୁବିଧାଜନକ ହୁଏ ତେବେ ତ ଏହା ଅତି ଉତ୍ତମ ଧରଣର ଏକ ଶୁଭବସର ହେବ ପୁଣି ତାଙ୍କର ହୃଦୟରେ କହିବା ନିମନ୍ତେ ଯାହା କିଛି ପ୍ରେରଣା ରହିଛି ତାହାକୁ ଆମମାନଙ୍କୁ କହିବା ନିମନ୍ତେ କିମ୍ବା ଆମମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରଭୁ ତାଙ୍କ ହୃଦୟରେ ଯାହା କିଛି ବିଷୟବସ୍ତୁକୁ ଉତ୍ଥାପିତ କରିଛନ୍ତି ତାହାକୁ କହିବା ପ୍ରୟରେ ଆମମାନେ ତାଙ୍କୁ ଯଦି ବ୍ୟବହାର ଆଣିପାରିବା ଦକ୍ଷିଣ ଆଫ୍ରିକାରୁ ଆଗନ୍ତୁକ ଭାଇ ଡେଭିଡ୍ ଡ୍ୟୁପ୍ଲେସିଙ୍କୁ ଶ୍ରବଣ କରିବାକୁ ଆମମାନେ ସମସ୍ତେ ପସନ୍ଦ କରିବୁ ମୋତେ ଏହି କଥାଟିକୁ କହିବାକୁ ଦିଅନ୍ତୁ ଅର୍ଥାତ୍ ସେଠାରେ ଦକ୍ଷିଣ ଆଫ୍ରିକାରେ ମୁଁ ଯେତେବେଳେ ଥିଲି ଯେ ମହାନ ପ୍ରଚାର ଅଭିଯାନ ଉପଲକ୍ଷେ ଯାହାକୁ ପ୍ରଭୁ ମୋତେ ସେଠାରେ ଦାନ କରିଥିଲେ ତାଙ୍କର ଭାଇ ଜୋଷ୍ଟନ୍ ସେଠାରେ ମୋର ଅନୁବାଦକ ଥିଲେ ତାଙ୍କର ନାମଟି ଯେ ଭାଇ ଜୋଷ୍ଟନ୍ ଅଟେ ଏପରି ମୁଁ ବିଚାର କରେ ଏହି ଡ୍ୟୁପ୍ଲେସି ଭାତୃବୃନ୍ଦ ପ୍ରକୃତରେ ଏକ ଉତ୍ତମ ପରିବାର ସଦସ୍ୟଗଣ ଅଟନ୍ତି ମୁଁ ଏପରି ବିଚାର କରେ ଯେ ସେମାନେ ସମସ୍ତେ ସେବକଗଣ ଅଟନ୍ତି ଯେତେ ଦୂର ପର୍ଯ୍ୟନ୍ତ ମୁଁ ଜାଣେ ଏପରି ମଧ୍ୟ ହୋଇପାରେ ଯେ ତହିଁ ମଧ୍ୟ ଅଧିକ ଏପରିକି ତାଙ୍କର ପିତା ମଧ୍ୟ ଜଣେ ସେବକ ଥିଲେ ପୁଣି ସେମାନେ ଏକ ଉତ୍ତମ ପରିବାରର ସଦସ୍ୟଗଣ ଅଟନ୍ତି ଆଉ ସମଗ୍ର ବିଶ୍ୱରେ ପୁଣି ସଂଗଠନ ଗୁଡ଼ିକରେ ଏପରିକି ପ୍ରତ୍ୟେକ ମଣ୍ଡଳୀରେ ଭାଇ ଡେଭିଡ୍ ଡୁପ୍ଲେସି ଏକ ବିଶେଷ ଧରଣ ନାମକୁ ଅର୍ଜନ କରିଛନ୍ତି ସୁତରାଂ ଭାଇ ଡେଭିଡ୍ ମୁଁ ଆପଣଙ୍କ ପାଇଁ ଚାହିଁବି ଯେ ଆପଣ ଆସନ୍ତୁ ଆମମାନଙ୍କୁ କହନ୍ତୁ କିମ୍ବା କହିବା ପାଇଁ ପ୍ରଭୁ ଆପଣଙ୍କ ଅନ୍ତକରଣରେ ଯାହା କିଛି ସମ୍ବାଦକୁ ପ୍ରଦାନ କରିଛନ୍ତି ତାହାକୁ କହନ୍ତୁ ଠିକ୍ ଏହି ସ୍ଥାନକୁ ଚାଲି ଆସନ୍ତୁ ପୁଣି ଆଜିର ରାତ୍ରିବେଳା ଆପଣଙ୍କୁ ନିଜର ମଣ୍ଡଳୀ ସମ୍ମୁଖରେ ପରିଚିତ କରିବାକୁ ମୁଁ ଅତି ଆନନ୍ଦିତ ଅଟେ ଏହି ଜଣକ ଓର୍ମ୍ୟାନ୍ ନେଭିଲ୍ ମହାଶୟ ଆମମାନଙ୍କର ପାୱକ ଅଟନ୍ତି ପୁଣି ସମବେତ ମଣ୍ଡଳୀର ଉଦ୍ଦେଶ୍ୟରେ ଏହି ବ୍ୟକ୍ତି ଜଣକ ଅନେକଙ୍କ ମଧ୍ୟରେ ଜଣେ ମୋର ଅନ୍ତରଙ୍ଗ ବନ୍ଧୁ ଅଟନ୍ତି ପୁଣି ପରମେଶ୍ୱରଙ୍କ ସେବାର କ୍ଷେତ୍ରରେ ଜଣେ ସହଯୋଗୀ ଯୋଦ୍ଧା ଭାଇ ଡେଭିଡ୍ ଡ୍ୟୁପ୍ଲେସି ଦକ୍ଷିଣ ଆଫ୍ରିକା ଅଟନ୍ତି ଭାଇ ଡେଭିଡ୍ ପରମେଶ୍ୱର ଆପଣଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ କହନ୍ତି ଆମେନ୍ ଆମମାନେ ସମସ୍ତେ କରିଥିଲୁ ଭାଇ ଡେଭିଡ୍ ଯଥାସମ୍ଭବ ଶୀଘ୍ର କହନ୍ତି ସେ ଶୀଘ୍ରତା ଶୀଘ୍ର ଫେରିବେ ପୁଣି ଆମମାନଙ୍କ ଗହଣରେ ପୁନଃପ୍ରସ୍ତୁତ ହେବେ ତାହା ତ ପ୍ରକୃତରେ ଅତିଶୟ ଚମତ୍କାର କଥା ଅଟେ ଆମମାନେ ନିଶ୍ଚିତ ରୂପେ ବହୁତ ଆନନ୍ଦିତ ଅଟୁ ସେଠାରେ ଭାଇ ଡେଭିଡ୍ କୌଣସି ଏକ ବିଶେଷ ଧନ କଥାକୁ କେତେକ ଅତି ପ୍ରୟୋଜନୀୟ ବିଷୟକୁ କହିଥିଲେ ମୋର ପାଖରେ ଆପଣ ପେନ୍ ଖଣ୍ଡିକ ଯଦି ଥାଆନ୍ତା ଏପରି ମୁଁ ଇଚ୍ଛା କରିଥିଲି ତେବେ ସେଗୁଡ଼ାକୁ ମୁଁ ଏକତ୍ରିତ କରି ଲେଖି ରଖିଥାନ୍ତି। ତଥାପି ମୁଁ ସବୁବେଳେ ନାତିମାନଙ୍କୁ ନାତୁଣୀମାନଙ୍କୁ ସ୍ମରଣ କରିବି। ଭଲ କଥା, ଆମମାନଙ୍କ ଭାଇଙ୍କର ପରିଦର୍ଶନ କାର୍ଯ୍ୟସୂଚୀକୁ ଆମେ ନିଶ୍ଚିତ ରୂପେ କୃତଜ୍ଞତା ପ୍ରକାଶ କରିଥାଉ। ଆଉ ସେ ଅଟନ୍ତି, ସେ ଥିଲେ ପେଣ୍ଟିକୋଷ୍ଟା ବିଶ୍ୱାସୀମାନଙ୍କର ବିଶ୍ୱବ୍ୟାପୀ କନ୍ଫରେନ୍ସ ସହିତ ସେ ସମ୍ବନ୍ଧିତ ଥିଲେ। ପୁଣି ସମସ୍ତ ବିଶ୍ୱରେ ଆପଣଙ୍କ କାର୍ଯ୍ୟକୁଶଳତାର ପନ୍ଥାରେ ସେ ଜଣେ ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ପୁଣି ନୂତନ ବର୍ଷର ଏହି ରାତ୍ରି କାଳରେ ଭାଇ ଡେଭିନ୍ଙ୍କୁ କହିବା ନିମନ୍ତେ ଲାଭ କରିଥିବା ଯୋଗୁଁ ଆମ ଅତିଶୟ ସୌଭାଗ୍ୟଶାଳୀ ବ୍ୟକ୍ତିଗଣ ଅଟୁ। ତତ୍ପରେ ମହାନ ବ୍ୟକ୍ତିଗଣ ପ୍ରମୁଖ ବିଷୟରେ ସେ କ'ଣ ବିଚାର ପୋଷଣ କରନ୍ତି, ପୁଣି ତାଙ୍କର ବିଶିଷ୍ଟ ସେବକଙ୍କ ସମ୍ବନ୍ଧରେ କିପରି ଧରଣ ଭାବନାକୁ ଯେ ରଖିଥାନ୍ତି, ତାହାକୁ ଆପଣମାନେ ଲକ୍ଷ୍ୟ କରିପାରନ୍ତି। ତତ୍ପରେ ମୁଁ ଏପରି ବିଶ୍ୱାସ କରେ ଯେ ଆସନ୍ତାକାଲି ନବବର୍ଷ ହୋଇଥିବା ଦୃଷ୍ଟିରୁ ଏହା ପାଇଁ କେବଳ ଅଳ୍ପ କିଛି ବାକି ସମୟ ରହିଯାଇଛି, ଆଉ ମୋତେ ବଡ଼ି ଭୋରରୁ ଛାଡ଼ିବାକୁ ହିଁ ଅଛି। ତେଣୁ ମୁଁ ଯେ ଅଳ୍ପ ସମୟ ପାଇଁ ପ୍ରଚାର କରି କହିବି ଏପରି ମୁଁ ବିଚାର କରିଥିଲି, ଏହା ଭାଇ ନେଭିଲଙ୍କ ପାଇଁ ଯଥୋଚିତ ବିଷୟ ହେବ। ଭାଇ ବିଲର ପୁଣି ଏଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସେବକମାନଙ୍କ ପାଇଁ ଆଦରଣୀୟ ବିଷୟ ହେବ। ସୁଯୋଗର ଅଧିକ ସମୟକୁ ମୁଁ ଆଦୌ ନେବି ନାହିଁ, ଆଉ ମୁଁ ଏପରି ବିଚାର ରଖେ ଯେ ଯଦି ଆମେ କେବଳ ଆମେନ୍ ବୋଲି କହିବୁ ପୁଣି ସ୍ୱର୍ଗଗୃହକୁ ଫେରିଯିବୁ, ଏହା ଏକ ଚମତ୍କାର ସନ୍ଦେଶ ହେବ। ପୁଣି ଆଜିର ଏହି ରାତ୍ରିବେଳାର ଅବସରରେ ଆମମାନେ ଏହି ସ୍ଥାନରେ ଯାହା କିଛି ହାସଲ କରିଅଛୁ ସେହି ସବୁ ନିମନ୍ତେ ଆମେ ପ୍ରମୁଖଠାରେ ଧନ୍ୟବାଦ ହୋଇପାରିବୁ। ଆଉ ଏତେବେଳେ ଏହା ନୂତନ ବର୍ଷର ପ୍ରାକ୍ ରାତ୍ରି ହୋଇଥିବାରୁ ନୂତନ ବର୍ଷର ଯୋଗ୍ୟ ସମୟଟି ଉପସ୍ଥିତ ହେବା ପର୍ଯ୍ୟନ୍ତ ବାକ୍ୟ ପ୍ରଚାର କରୁଥିବା ଦ୍ୱାରା ଈଶ୍ୱରଙ୍କ ରାଜ୍ୟର ଉଦ୍ଦେଶ୍ୟରେ ଆମେ ପରସ୍ପରକୁ କେବଳ ଚିତ୍ତ ବିନୋଦନ କରାଇବୁ। ପୁଣି ମୁଁ ହାସଲ କରିଅଛି, ଅତି ପ୍ରଭାତରେ ଜାଗି ଉଠେ, ଖୁବ୍ ପ୍ରଭାତରେ ଦିବାଲୋକ ପ୍ରକାଶ ହେବା ପୂର୍ବେ ଜାଗି ଉଠେ। ତଥାପି ଡେଭିଡ୍ଙ୍କ ପରି ମୁଁ ସେତିକିଟା ଯୁବକ ଆଦୌ ନୁହେଁ। ଏପରି ହୋଇପାରିଥାଏ ଯେ ମୁଁ ସେ ଯେପରି ଯୁବକର ଅବସ୍ଥାକୁ ଅନୁଭବ କରନ୍ତି ସେତିକିଟା ଅନୁଭୂତିକୁ ମୁଁ ସମ୍ଭବତ କରି ନପାରେ, କାରଣ ସେ ସେପରି ଅଟନ୍ତି। ଅବଶ୍ୟ ମୁଁ ଯେତିକିଟା ବୟସ୍କ ଅଟେ ତାଠାରୁ ଅଳ୍ପ କିଛି କମ୍ ବୟସର ଯୁବା ବ୍ୟକ୍ତି ଡେଭିଡ୍ ସମ୍ଭବତ ଥାଇପାରନ୍ତି। ସେ ଯେ 7 ବର୍ଷ କିମ୍ବା 8 ବର୍ଷ ଉଣା ବୟସ କଟନ୍ତି, ହୋଇପାରେ 10 ବର୍ଷ କମ୍ ବୟସ କଟନ୍ତି, ଏପରି ମୁଁ ବିଚାର କରେ। ତଥାପି ଈଶ୍ୱରଙ୍କ ନିମନ୍ତେ ସେ ନିଶ୍ଚିତ ଭାବେ ଜଣେ ଉଦ୍ୟୋଗୀ ତେଜସ୍ୱୀ ବ୍ୟକ୍ତି ଅଟନ୍ତି। ପୁଣି ଏହି ବର୍ଷରେ ଈଶ୍ୱରଙ୍କ ରାଜ୍ୟ ଦେଶରେ 50,000 ମାଇଲର ପଥକୁ ଯାତ୍ରା କରୁଛନ୍ତି। ଭାଇ ରୋଗର୍ସଙ୍କର ସହଭାଗିତାରେ ପ୍ରଚାର କରିବା ନିମନ୍ତେ ଏତେବେଳେ ତାଙ୍କର ଏହା ନିରୂପିତ ଗନ୍ତବ୍ୟର ମାର୍ଗ ଅଟେ, ଆଉ ଆସନ୍ତାକାଲି କୌଣସି ଅନ୍ୟ ସ୍ଥାନରେ ଅଟେ, ତତ୍ପରେ କୌଣସି ଅନ୍ୟ ଏକ ସ୍ଥାନରେ, ପୁଣି ପରବର୍ତ୍ତୀ ଦିନ ଅନ୍ୟ ଏକ ସ୍ଥାନରେ, ପୁଣି ସୋମବାର ଦିନ ପୁନଃ ଆମମାନଙ୍କ ସହଭାଗିତାରେ ନିରୂପିତ ଅଟେ। ତତ୍ପରେ ଆଗତ ହେବାକୁ ଥିବା ବିଶ୍ୱବ୍ୟାପୀ ସୁସମାଚାର ପ୍ରଚାରର ଅଭିଯାନ ପାଇଁ ସକଳ ପ୍ରକାର ଆୟୋଜନ ନିମନ୍ତେ ମୋତେ ତାଙ୍କ ସହିତ ଭେଟ କରିବାକୁ ଅଛି। ଏହି ଅପରାହ୍ନ ସମୟରେ ମୁଁ ବୁଝିଲି ଯେ ଆମମାନେ ଆଫ୍ରିକାକୁ ଯାଇଥିବୁ ଏହି ମାର୍ଚ୍ଚ ମାସରେ, ଆସନ୍ତା ମାର୍ଚ୍ଚ ମାସରେ ଆଫ୍ରିକାକୁ ଯିବୁ। ଏହି ସପ୍ତାହରେ କିମ୍ବା ଆଗତ ହେଉଥିବା ସପ୍ତାହରେ ଖ୍ରୀଷ୍ଟୀୟ ବ୍ୟବସାୟୀ ବ୍ୟକ୍ତିମାନଙ୍କର ଫୁଲ୍ ଗସ୍ପଲର ଉପାସନା ପାଇଁ ମୋର କ୍ଲେଟନ୍ ସନମୋରଙ୍କ ସହିତ ସାକ୍ଷାତ କରିବାକୁ ହିଁ ଅଛି। ଏହି ସପ୍ତାହର ପ୍ରଥମ ଅବସ୍ଥାରେ ତାଙ୍କୁ ଭେଟିବାର ଅଛି। ପୁଣି ଜାମାଇକାର ହାଇଟି ସମ୍ପ୍ରଦାୟ ପାଇଁ କେତେକ ଆୟୋଜନକୁ କରିବାକୁ ଅଛି। ପରବର୍ତ୍ତୀ ସପ୍ତାହରେ ମୋତେ କ୍ୟାଣ୍ଟୁକିକୁ କିମ୍ବା ମୋର ଜିଆକୁ କିମ୍ବା ଜର୍ଜିଆକୁ ଯିବାକୁ ଅଛି। ପୁଣି ସେହି ଉପାସନା ଗୁଡ଼ାକୁ ସମ୍ପାଦନ କରିବାକୁ ଅଛି। ସେଠାରେ ଯଥାଶୀଘ୍ର ଫେରିଆସି ପୁଣି କ୍ୟାଣ୍ଟୋକି ଅଞ୍ଚଳର ମଧ୍ୟ ଦେଇ ଆସିଲା ଉଠାରେ ଏହି ସ୍ଥାନରେ ଗୋଟିଏ ରାତ୍ରି, ସେହି ଅନ୍ୟ ସ୍ଥାନରେ ପରବର୍ତ୍ତୀ ରାତ୍ରିଟି, ଏହିପରି କରି ସେହି ସବୁ ମଣ୍ଡଳୀକୁ ସମ୍ପର୍କ ରକ୍ଷା କରିବାକୁ ଅଛି। ତତ୍ପରେ ସେହି ସବୁ ଅଞ୍ଚଳରୁ ଗସ୍ତ ଶେଷ କରି ଯଥାସମ୍ଭବ ଏହି ସ୍ଥାନର ଗୃହକୁ ଫେରିବି। ତତ୍ପରେ ଆଟ୍ଲାଣ୍ଟିକ ସହର ଗୁଡ଼ାକୁ ଗସ୍ତ କରିବି, 27 ତାରିଖରୁ ଆରମ୍ଭ କରି 30 ତାରିଖ ପର୍ଯ୍ୟନ୍ତ ଗସ୍ତ କରିବି। ତତ୍ପରେ 1 ତାରିଖରେ ଅତି ପ୍ରଭାତରୁ ସେହି ଅଞ୍ଚଳକୁ ଛାଡ଼ିବି। ପୁଣି ସେଦିନ ରାତ୍ରିବେଳା ଜାମାଇକାର କିଙ୍ଗଷ୍ଟନ୍ ରେସ୍ ଟ୍ରାକ୍ରେ ଉପାସନାକୁ ଆରମ୍ଭ କରିବି। ସେଠାରେ 10 ଦିନର ଏକ ସଭାର କାର୍ଯ୍ୟକ୍ରମ ପରିଚାଳିତ ହେବ। ସେହି ସ୍ଥାନ ଆରମ୍ଭ କରି ପରବର୍ତ୍ତୀ ସ୍ଥାନଟି ହାଇଟିସ୍ ମାନଙ୍କର ଅଞ୍ଚଳଟି ହେବ, ପୁଣି ପରବର୍ତ୍ତୀ ଅନ୍ୟାନ୍ୟ ସ୍ଥାନଗୁଡ଼ିକର ଅନୁସାରେ ହେବ। ସେହି ସ୍ଥାନରୁ ଆମମାନଙ୍କୁ ଯେ ଅନ୍ୟ କେଉଁ ସ୍ଥାନକୁ ଯିବାକୁ ହେବ ସେ କଥାଟି ଆମମାନଙ୍କୁ ଜଣାନାହିଁ, କେବଳ ପରମେଶ୍ୱର ଆମମାନଙ୍କୁ ଚାଳନା ଦେବେ। ପୁଣି ଏହିସବୁ ଆୟୋଜନ ପ୍ରସ୍ତୁତ ହେଉଥିବାର ପନ୍ଥା ରହିଅଛି, ବୁଝନ୍ତି ତ? ମୁଁ ତ ହଁ ବୋଲି ଆଦୌ କହି ନାହିଁ। ଡେଭିଡ୍ ଏହି ସ୍ଥାନରେ ଅଛନ୍ତି, କ୍ଲାର୍କ ଆସୁଅଛନ୍ତି, ଭାଇ ଗର୍ଡନ୍ ଲିନ୍ସେ ମଧ୍ୟ ପହଞ୍ଚୁଛନ୍ତି, ଦକ୍ଷିଣ ଆମେରିକା ପାଇଁ ଆସୁଛନ୍ତି, ତତ୍ପରେ ଲାଟିନ୍ ଭାଷା କହୁଥିବା ଆମେରିକା ଅଞ୍ଚଳ ପାଇଁ ଖ୍ରୀଷ୍ଟୀୟ ବ୍ୟବସାୟୀ ବ୍ୟକ୍ତିମାନଙ୍କ ଦଳଟି ଆସୁଅଛି। ପୁଣି ଭାଇ ଡେଭିଡ୍ ସ୍ୱିଜରଲ୍ୟାଣ୍ଡ ପାଇଁ, ଜର୍ମାନ ଦେଶ ପାଇଁ, ପୁଣି ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ସ୍ଥାନଗୁଡ଼ିକ ପାଇଁ ନିର୍ମିତ ଅଟନ୍ତି। ତଥାପି ଅଦ୍ୟାବଧି ଆମମାନେ କିଛି ହେଲେ ଜାଣୁନା। ଆପଣମାନେ ପ୍ରାର୍ଥନା କରି ଚାଲନ୍ତୁ, ପରମେଶ୍ୱର ଯିବାକୁ ନିର୍ଦ୍ଦେଶ ନ ଦେଲା ପର୍ଯ୍ୟନ୍ତ ମୁଁ କୌଣସି ସ୍ଥାନକୁ ଯାଉ ନାହିଁ। ପୁଣି ମୋର ସମୁଚିତ ଜ୍ଞାନର ନିର୍ଦ୍ଦେଶ ବିନୁ ମୁଁ ଯାଉ ନାହିଁ। ସେହି ହେତୁ ଯିବା ନିମନ୍ତେ ମୁଁ ଯେ ପ୍ରେରଣା ପାଇଲି, ସେପରି ଅନୁଭୂତିକୁ ମୁଁ ଯେତେବେଳେ ହାସଲ କରେ, ତତ୍ପରେ ମୁଁ ଯେତେବେଳେ ଉଡ଼ାଜାହାଜରୁ ବାହାରକୁ ବାହାରି ଆସେ, ତେବେ ବିରୁଦ୍ଧର ଆଚରଣଟି କେତେ ଯେ ପ୍ରବଳ ହୁଏ ସେଥିରେ କିଛି କହିବା ନାହିଁ। ମୁଁ ଏପରି କହିପାରେ, ମୁଁ ପ୍ରଭୁଙ୍କ ନାମରେ, ଯୀଶୁଙ୍କ ନାମରେ ଆସିଅଛି। ମୁଁ ଡେଭିଡ୍ଙ୍କ ବିଷୟରେ ପୁଣି ଆମମାନେ ଉଭୟ ହାସଲ କରି ରହିଥିବା ଦୀର୍ଘ ବର୍ଷର ବନ୍ଧୁତ୍ୱ ପ୍ରସଙ୍ଗଟିକୁ ବିଚାର କରୁଥିଲି, ଯେହେତୁ ବ୍ୟକ୍ତି ଜଣକ ଅତି ପ୍ରମୁଖ ଲୋକ ଅଟନ୍ତି। ତଥାପି ପ୍ରଭୁଙ୍କର ଏହି ସେବାର କାର୍ଯ୍ୟଟିକୁ ସେ ତ ନିଶ୍ଚିତ ରୂପେ ବିଶ୍ୱାସ କରନ୍ତି, ସେ ନିଶ୍ଚିତ ରୂପେ ସେପରି କରନ୍ତି। ତତ୍ପରେ ଆମମାନଙ୍କର ନାମ ଯେତେବେଳେ ସମ୍ପୂର୍ଣ୍ଣ ବିଶ୍ୱରେ ସମବେତ ରୂପେ ସମ୍ମିଳିତ ହୋଇସାରିଅଛି, ମୋହର ପୁଣି ଭାଇ ଡେଭିଡ୍ଙ୍କର ନାମଟି ସେପରି ପରିଚିତ ହୋଇସାରିଛି। ସେପରି ଜଣେ ଜଣାଶୁଣା ବ୍ୟକ୍ତିଙ୍କ ସହିତ ସମ୍ମିଳିତ ରୂପେ ସଂଯୁକ୍ତ ହୋଇ ରହିଥିବା କାରଣରୁ ମୁଁ ଅତିଶୟ ଆନନ୍ଦିତ ଅଟେ, କିନ୍ତୁ ବନ୍ଧୁଗଣ ମୁଁ ତାହାକୁ ଆଦର କରିଥାଏ। ତଥାପି ସବୁଠାରୁ ଶ୍ରେଷ୍ଠତମ ବିଷୟ ଯାହା ସମ୍ବନ୍ଧରେ ମୁଁ ଚିନ୍ତା କରିପାରେ ତାହା ତ ଯୀଶୁଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ରହିଥିବାର ବିଷୟଟି ଅଟେ। ପରମେଶ୍ୱର ପୁତ୍ର ସେହି ସର୍ବଶ୍ରେଷ୍ଠ ଜଣଙ୍କ ସହିତ ସମ୍ମିଳନର ପରିଚୟ ତାହା ଅଟେ। ଏତେବେଳେ ଭାଇ ନେଭିଲ୍ ପୁଣି ସେବା ମଧ୍ୟ କେତେକ ଦର କିଛି ଖେଳ ପ୍ରଚାର କରିବେ, ତଥାପି ଏହି ଧର୍ମଶାସ୍ତ୍ରରୁ ମୁଁ କିଛିଟା ବାକ୍ୟକୁ ଛୋଟକାଟ ଏକ ବିଷୟକୁ ବର୍ତ୍ତମାନ ପାଠ କରିବାକୁ ଚାହିଁବି। ପୁଣି ବିଭିନ୍ନ ପ୍ରଚାରକଙ୍କୁ ଏହି ନୂତନ ବର୍ଷ ରାତ୍ରିରେ ଦେଖିବାଟା ଏହା ଯଦି ଉତ୍ତମ ଧରଣର ସୌଭାଗ୍ୟ ଅଟେ, ଏପରି ମୁଁ ବିଚାର କରେ। ପୁଣି ଯେପରି ଭାବରେ ସେମାନେ ପ୍ରସଙ୍ଗଟିଏ ପ୍ରସ୍ତୁତ କରନ୍ତି, ପୁଣି ସେମାନେ ଯେ କ'ଣ କହନ୍ତି, ତତ୍ପରେ ଏହିପରି ଧରଣର ଅନ୍ୟାନ୍ୟ କେତେକ ବିଷୟର ପ୍ରକାଶନ ତାହା ଅତି ଉତ୍ତମ ଧରଣର ବିଷୟ। ତତ୍ପରେ ପ୍ରତ୍ୟେକ ବ୍ୟକ୍ତି ଆପଣାର ଉପାୟରେ ପ୍ରଚାର କରୁଥିବାର ଶୈଳୀକୁ ହାସଲ କରିଛନ୍ତି। ଆପଣମାନଙ୍କୁ ତ ଜଣା, ପରମେଶ୍ୱର ଆମ ସମସ୍ତଙ୍କୁ ଏକକ ବିଚାର ସମ୍ପନ୍ନ କରି ସୃଷ୍ଟି କରିନଥିଲେ, ସେ ତ ଆମମାନଙ୍କୁ ପରସ୍ପରଠାରୁ ଭିନ୍ନ ରୂପେ ନିର୍ମାଣ କରିଥିଲେ। ସେ ତ ଆମମାନଙ୍କର ରୂପାକୃତିରେ ଆମମାନଙ୍କୁ ପରସ୍ପରଠାରୁ ଭିନ୍ନ କରି ନିର୍ମାଣ କରିଥିଲେ। ସେ ତ ଏହି ପୃଥିବୀକୁ ଭିନ୍ନ ରୂପେ ସୃଷ୍ଟି କରିଥିଲେ, ବହୁତ ପର୍ବତମାଳାକୁ, ଛୋଟ ଛୋଟ ପର୍ବତମାଳାକୁ, ବିଶାଳ ତୃଣମୟ ପ୍ରାନ୍ତର ଗୁଡ଼ାକୁ, ମରୁଭୂମି ଗୁଡ଼ାକୁ, ବଡ଼ ବଡ଼ ଧଳା ଫୁଲଗୁଡ଼ିକୁ, ନୀଳବର୍ଣ୍ଣର ଫୁଲଗୁଡ଼ିକୁ, ପୁଣି ଅନ୍ୟାନ୍ୟ ବିଷୟ ବସ୍ତୁଗୁଡ଼ାକୁ ବିଭିନ୍ନ ରୂପାକୃତିର ସୃଷ୍ଟି କରିଥିଲେ। ସେ ତ କେବଳ ଆମମାନଙ୍କୁ ଭିନ୍ନ ରୂପାକୃତିରେ ନିର୍ମାଣ କରନ୍ତି, ତାହା ହିଁ ସବୁକିଛି ବିଷୟ ଅଟେ। ସେ ତ ରକ୍ତବର୍ଣ୍ଣ ମସ୍ତକ ବିଶିଷ୍ଟ ବ୍ୟକ୍ତିଙ୍କୁ, ପୁଣି କଳା କେଶଧାରୀ ବ୍ୟକ୍ତିଗଣଙ୍କୁ, ଧୂସର ବର୍ଣ୍ଣ କେଶଧାରୀ ବ୍ୟକ୍ତିଗଣଙ୍କୁ, ଧୋବଳା କେଶଧାରୀ ବ୍ୟକ୍ତିଗଣଙ୍କୁ ନିର୍ମାଣ କରନ୍ତି। ମୋଟା, ପତଳା, ଡେଙ୍ଗା, ପୁଣିଆରେ ବା ଅଧିକ ଯାହା କିଛି ବିଷୟ ରହିଛି ସେସବୁକୁ ସେ ନିର୍ମାଣ କରିଛନ୍ତି, ବୁଝନ୍ତି ତ। ସେ ତ ଅକ୍ରେଶ ଯେ ଆମମାନଙ୍କୁ ଭିନ୍ନ ରୂପକୃତିରେ ନିର୍ମାଣ କରନ୍ତି। ପରମେଶ୍ୱର ସେ ତ ବିବିଧ ବସ୍ତୁର ଉତ୍ପନ୍ନକାରୀ ଈଶ୍ୱର ଅଟନ୍ତି, ପୁଣି ସେପରି ଧରଣ ବିଷୟକୁ ମୁଁ ପସନ୍ଦ କରେ। ଆପଣମାନେ ପସନ୍ଦ କରନ୍ତି ନାହିଁ କି? ତଥାପି ପ୍ରତିଟି ମୁହୂର୍ତ୍ତରେ କେବଳ ଅପରିବର୍ତ୍ତିତ ଅଟନ୍ତି। ଚମତ୍କାର, ଚମତ୍କାର କଥା, ମୁଁ ଏହାକୁ ଖୁବ୍ ପସନ୍ଦ କରେ। ଆସନ୍ତୁ ଆମେମାନେ ଯେତେବେଳେ ମାଥୁଲିଖିତ ସୁସମାଚାର ପୁସ୍ତକଟିକୁ ଖୋଲିବା, ମାଥୁଲିଖିତ ମଙ୍ଗଳ ସମାଚାରର ଚତୁର୍ଥ ଅଧ୍ୟାୟ ଖୋଲିବା, ପୁଣି ଏହାର ଚତୁର୍ଥ ପଦରୁ ଆରମ୍ଭ କରିବା। ମୁଁ ଏକ ପ୍ରସଙ୍ଗର ଉଦ୍ଦେଶ୍ୟରେ ଏହାକୁ ପାଠ କରିବାକୁ ଚାହେଁ। ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରିବା ପ୍ରମାଣେ ଆମମାନଙ୍କ ପାଇଁ ଏକ ପ୍ରସଙ୍ଗକୁ ପରିଚିତ କରିବା ଉଦ୍ଦେଶ୍ୟରେ ମୁଁ ଏହାକୁ ପାଠ କରିବାକୁ ଚାହେଁ। ମାଥୁଲିଖିତ ମଙ୍ଗଳ ସମାଚାରର ଚତୁର୍ଥ ଅଧ୍ୟାୟଟି ଅଟେ। ମୁଁ ବିଶ୍ୱାସ କରେ ଆମମାନେ ଏହାକୁ ପାଠ କରିବା ପୂର୍ବେ ଆସନ୍ତୁ ସମସ୍ତେ ପ୍ରାର୍ଥନା କରିବା। ଆହେ କରୁଣାମୟ ସ୍ୱର୍ଗସ୍ଥ ପିତା, ଏହା ଅତି ଧନ୍ୟବାଦର ହୃଦୟଗୁଡ଼ିକ ସହିତ ପୁନଃ ସମର୍ପିତ ହେବାର ଅବସର ଅଟେ ଯେତେବେଳେ କି ଏହି ନୂତନ ବର୍ଷରେ ଆମମାନେ ଆପଣଙ୍କ ନିକଟବର୍ତ୍ତୀ ହୋଇଥାଉ ଆଉ ଆମମାନେ ଆପଣଙ୍କ ସନ୍ନିକଟବର୍ତ୍ତୀ ହୋଇଥାଉ ତତ୍ପରେ ବିଗତ ଦିନ ଗୁଡ଼ିକରେ ଆମମାନେ କରିଥିବା ସକଳ ପ୍ରକାର ଚିନ୍ତାକୁ ଆପଣଙ୍କ ନିକଟରେ ଆଣିଥାଉ ପୁଣି ଆପଣ ନିଜର କ୍ଷମାଗୁଡ଼ର ଅତଳ ସମୁଦ୍ର ଗର୍ଭରେ ସେଗୁଡ଼ିକୁ ଯେ ଆପଣ ଫୋପାଡ଼ି ଦିଅନ୍ତି ଏପରି ନିବେଦନ କରିଥାଉ ତତ୍ପରେ ଆମମାନଙ୍କ ସକଳ ପାପକୁ ଆପଣ ଯେ ଆମମାନଙ୍କ ପ୍ରତି ଅସ୍ମରଣୀୟ କରି ପକାନ୍ତୁ ଏହା ଅଳି କରିଥାଉ ତତ୍ପରେ ଆମମାନେ ଯେ ନିଜ ନିଜର ବ୍ୟକ୍ତିଗତ ଜୀବନର ଆଧ୍ୟାତ୍ମିକ ଅବସ୍ଥା ବିଷୟ ଚିନ୍ତିତ ହୋଇପାରିଥାଉ କେବଳ ସେପରି ନୁହେଁ କିନ୍ତୁ ଆପଣଙ୍କ ସହିତ ଗଢି ଉଠିଥିବା ଆମମାନଙ୍କ ସହାୟତାର ଆତ୍ମିକ ଅବସ୍ଥା ସମ୍ପର୍କରେ ଆମେ ଚିନ୍ତିତ ମନା ହୋଇଥାଉ ଆଉ ଆମମାନଙ୍କୁ ଆମମାନଙ୍କ ସକଳ ପାପରୁ କ୍ଷମାଦାନ କରନ୍ତୁ ତତ୍ପରେ ଆମମାନେ ଏପରି ପ୍ରାର୍ଥନା କରୁ ଯେ ଆମମାନଙ୍କ ଆତ୍ମା ଆଜିର ରାତ୍ରି କାଳରେ ଆମମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ ପୁଣି ଆମମାନଙ୍କ ସହିତ ଯଦି କୌଣସି ପ୍ରକାରର ଅଶୁଚିତାର ବିଷୟବସ୍ତୁ ରହିଥାଏ ତେବେ ହେ ପ୍ରଭୁ ପୂର୍ବରୁ ପଶ୍ଚିମ ଯେତେ ଦୂରଟେ ଆମମାନଙ୍କ ଅଧର୍ମ ଗୁଡ଼ାକୁ ଆମମାନଙ୍କଠାରୁ ସେତିକି ଦୂରକୁ ଫୋପାଡ଼ି ଦିଅନ୍ତୁ କ୍ଷମାଦାନର ଅତଳ ସମୁଦ୍ର ଗର୍ଭକୁ ଏହାକୁ ଫୋପାଡ଼ି ଦିଅନ୍ତୁ ଯେପରିକି ଏହା ଆମମାନଙ୍କ ବିରୁଦ୍ଧରେ ଆଉ କଦାପି ସ୍ମରଣଯୋଗ୍ୟ ନ ହୁଏ ଯେପରିକି ତାଦ୍ୱାରା ଏହି ନୂତନ ବର୍ଷର ଅବସର ମଧ୍ୟକୁ ଆମମାନେ ଶୁଚି ହୋଇ ପ୍ରବେଶ କରିପାରୁ ମେଷଶାବକଙ୍କ ରକ୍ତରେ ସମ୍ପୂର୍ଣ୍ଣ ରୂପେ ଧୌତିଗତ ହୋଇଥିବାରୁ ପୁଣି ପ୍ରସ୍ତୁତ ହୋଇଥିବା କାରଣରୁ ସେପରି କରିପାରୁ ଏହି 1960 ମସିହାର ବର୍ଷଟି ଆମମାନେ ପୂର୍ବେ ଆପଣଙ୍କର ସେବା କରିଥିବାରୁ ଅଧିକ କିଛି ମହତ୍ୱପୂର୍ଣ୍ଣ ଏକ ବର୍ଷ ରୂପେ ପରିଚିତ ହୋଇପାରେ ଆମମାନଙ୍କୁ ବିସ୍ତୃତ ରୂପେ ବହୁଳ ଭାବେ ଏହାକୁ ପ୍ରଦାନ କରିବା ହେଉନ୍ତୁ ସେହିସବୁ ଉପାସନା ଯାହାକି ଆଗତ ହେବାକୁ ଯାଉଅଛି ହେ ପ୍ରଭୁ ଯେପରିକି ଆମେମାନେ ଭାଇ ଡୁପ୍ରେସିଙ୍କ ସହିତ ମିଶି ବିଚାର ବିମର୍ଶ କରୁଅଛୁ ତତ୍ପରେ ସମ୍ପୂର୍ଣ୍ଣ ବିଶ୍ୱରେ ଏସିଆରେ ପୁଣି ୟୁରୋପରେ ପୁଣି ଅନ୍ୟ କେତେକ ସ୍ଥାନ ନିମନ୍ତେ ଚିନ୍ତା କରୁଅଛୁ ହେ ପ୍ରଭୁ ଏ ଆପଣଙ୍କ ଇଚ୍ଛା ଦ୍ୱାର ପୁଣି ଆପଣଙ୍କ ସମର୍ଥର ଅନୁଯାୟୀ ହେଉ ଯାହାକି ଏହି ଉପାସନା ଗୁଡ଼ିକୁ ପରିଚାଳନା ଦେବେ ପୁଣି ଆପଣଙ୍କର ଆଧ୍ୟାତ୍ମିକ ଅଭିଷେକ ପଥରୁ ଆମମାନେ ଯଦି ବା କେବେ ଦୂରେଇ ଯାଉ ତେବେ ପବିତ୍ର ଆତ୍ମା ସେହି ପଥକୁ ଅବରୁଦ୍ଧ କରିବା ହେଉନ୍ତୁ ପୁଣି ଆମମାନଙ୍କୁ ଅଟକାନ୍ତୁ ହେ ପ୍ରଭୁ ତତ୍ପରେ ଆମମାନଙ୍କୁ ଉଚିତ ମାର୍ଗକୁ ଫେରାଇ ଆଣନ୍ତୁ ଏହା ଦାନରେ ପ୍ରଦାନ କରନ୍ତୁ ଏହି କ୍ଷୁଦ୍ର ମଣ୍ଡଳୀକୁ ଆଶୀର୍ବାଦ କରନ୍ତୁ ହେ ପ୍ରଭୁ ଆଶୀର୍ବାଦ କରନ୍ତୁ ପ୍ରାୟ 30 ବର୍ଷ ପାଖାପାଖି ଯେପରିକି ମୁଁ ଧାରଣା କରେ ଏହା ଅଦ୍ୟାବଧି ଏହି ସ୍ଥାନରେ ଅବସ୍ଥିତ ଅଟେ ବିନମ୍ର ଲୋକମାନଙ୍କ ପାଇଁ କରୁଣାର ପୁଣି ଈଶ୍ୱରଙ୍କ ଅପାର ଅନୁଗ୍ରହର ସ୍ମରଣିକା ହୋଇ ଦଣ୍ଡାୟମାନ ଅଟେ ହେ ପିତା ଆମେ ପ୍ରାର୍ଥନା କରୁ ଯେ ଆପଣ ଆମର ପାଳକ ମହାଶୟ ଭାଇ ନେଭିଲଙ୍କୁ ଆଶୀର୍ବାଦ କରିବେ ମଣ୍ଡଳୀର ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଟ୍ରଷ୍ଟିଜ୍ ମାନଙ୍କୁ ଡିକନ୍ ମାନଙ୍କୁ ଗୀତର ପରିଚାଳକଙ୍କୁ ପିଆନୋ ବାଦିକାଙ୍କୁ ପୁଣି ପ୍ରତ୍ୟେକ ସଦସ୍ୟଙ୍କୁ ଆଉ ପ୍ରତ୍ୟେକ ଜଣଙ୍କୁ ମଣ୍ଡଳୀର ଶିକ୍ଷକ ବୃନ୍ଦଙ୍କୁ ପୁଣି ଅଧିକ ଯେ କେହି ହୁଅନ୍ତୁ ପଛକେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ହେ ପ୍ରଭୁ ଏହି ବର୍ଷଟି ଆମମାନେ ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ବଢିବାକୁ ଯୋଗ୍ୟ ହୋଇପାରୁ ପୁଣି ଆମମାନଙ୍କ ସଦସ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଜଣ ଯେପରି ବହୁଳ ରୂପେ ବୃଦ୍ଧି ଲାଭ କରନ୍ତି ପୁଣି ଆପଣଙ୍କ କରୁଣାର ଅଧିକ କିଛି ବିଷୟକୁ ହାସଲ କରିପାରନ୍ତି ଯେପରିକି ବିତି ଯାଇଥିବା ବର୍ଷରୁ ଅଧିକ କିଛି କରୁଣା ଲାଭ ବର୍ଷଟି ଏହା ହୋଇପାରେ ହେ ବି ତ ଏହାକୁ ପ୍ରଦାନ କରନ୍ତୁ ଯେଉଁ ବିଷୟବସ୍ତୁର ଶାସ୍ତ୍ରାଂଶ ଜଡ଼ିତ ଅଧ୍ୟାୟକୁ ଆମମାନେ ଯେତେବେଳେ ପାଠ କରିବାକୁ ଯାଉଅଛୁ ତାହାକୁ ଆଶୀର୍ବାଦ କରନ୍ତୁ ଆପଣଙ୍କ ବଚନକୁ ଆଶୀର୍ବାଦ କରନ୍ତୁ ପୁଣି ହେ ପ୍ରଭୁ କେବଳ ଆପଣ ହିଁ ବ୍ୟାଖ୍ୟା କରିପାରନ୍ତି ପୁଣି ଈଶ୍ୱରଙ୍କ ରାଜ୍ୟର ଉଦ୍ଦେଶ୍ୟରେ କେବଳ ଆପଣ ହିଁ ଆମମାନଙ୍କୁ ପ୍ରଦାନ କରନ୍ତୁ ବୋଲି ଆମେ ପ୍ରାର୍ଥନା କରିବୁ ଯୀଶୁଖ୍ରୀଷ୍ଟ ନାମରେ ନିବେଦନ କରୁ ଆମେନ୍ ପରବର୍ତ୍ତୀ କିଛିଟା ମୁହୂର୍ତ୍ତ ପାଇଁ ମୁଁ ଯେ ପ୍ରସଙ୍ଗଟିକୁ ପ୍ରଚାର କରି କହିବାକୁ ବାଛିଅଛି ତାହାକୁ ମୁଁ ଏତେବେଳେ ଘୋଷଣା କରୁଅଛି ଏହି ସ୍ଥାନରେ ଧର୍ମଶାସ୍ତ୍ର ମଧ୍ୟରେ ତାହା ଉପଲବ୍ଧ ହୁଏ ପୁଣି ମୁଁ ଏହାକୁ ପାଠ କରିବି ମୁଁ ଏହାକୁ ଆଉ ସେହି ସମୟ ଠାରୁ ଏପରି କହି ପ୍ରଚାର କରିବି ମୁଁ ଆଦୌ ବିଚାର କରିନଥିଲି ସେଦିନ ରାତ୍ରି ବେଳାରେ ମୁଁ କହିଥିଲି ମୋତେ ଯେ ଏହି ସ୍ଥାନକୁ ଆସିବାକୁ ହିଁ ପଡିବ ସେପରି ଧରଣର ସମ୍ଭାବନାକୁ ମୁଁ ଆଦୌ ବିଚାର କରିନଥିଲି ଯେହେତୁ ମୋର ଗଳାଟି ଖରଖର ହେବାରେ ଲାଗିଥିଲା ତତ୍ପରେ ଗତକାଲି ମୋର ପତ୍ନୀ ମୋତେ କହିଥିଲେ କିମ୍ବା ତାହାର ପୂର୍ବଦିନ ମୋତେ କହିଥିଲେ ସେ ମୋତେ କହିଥିଲେ ତେବେ ତ ମୁଁ ଏପରି ଧାରଣା କରେ ଯେ ତୁମ୍ଭେ ଉପାସନାଳୟକୁ ଆଦୌ ଯିବ ନାହିଁ ଆଉ ମୁଁ କହିଥିଲି ପ୍ରିୟତମା ମୁଁ ସେପରି ଧର ବିଷୟକୁ ଆଦୌ ଚିନ୍ତା କରେ ନାହିଁ ମୋର କଣ୍ଠଟି ଅତିଶୟ ଦବିତ ପୁଣି ଖରଖର ଅବସ୍ଥା ରହିଛି। ତତ୍ପରେ ସେଇ ରାତ୍ରିରେ ଅଧିକ କିଛି କଥାବାର୍ତ୍ତା ହେଲା ନାହିଁ। ଯେତେବେଳେ କି ମୁଁ ବସି ପଡିଲି, ପୁଣି ଧର୍ମଶାସ୍ତ୍ର ବାଇବଲ କୁଠାଇ ଆଣିଲି, ପୁଣି ଏହାରି ଉପରେ ଅଧ୍ୟୟନ କରିବାରେ ଲାଗିଲି। ଆଉ ଭାଇ ସୋଚମ୍ୟାନ ଅତି ପାଖକୁ ଚାଲି ଆସିଲେ। ସେ କହିଲେ, ଆସନ୍ତାକାଲି ରାତ୍ରିବେଳା ଆପଣ ଉପାସନାଳୟକୁ ଯିବେ କି? ମୁଁ କହିଥିଲି ମୁଁ ନିଶ୍ଚିତ ସେଠି ଉପସ୍ଥିତ ହେବି। ପୁଣି ପତ୍ନୀ ମୋତେ ଚାରି ଦିଗରୁ ଚାହିଁଲେ, ଆଉ ସେ କହିଲେ ମୁଁ ତୁମକୁ ଆଦୌ ବୁଝିପାରେ ନାହିଁ। ମୁଁ କହିଥିଲି ମୁଁ ମଧ୍ୟ ତୁମ ପାଇଁ ସେପରି ଆଶା କରେ ନାହିଁ, ବୁଝ। ମୁଁ କହିଥିଲି ମୁଁ କିମ୍ବା ଅନ୍ୟ କେହି ସେପରି ନୁହନ୍ତି। ଯେ କେହି ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, କୌଣସି ପ୍ରକାରେ ବୁଝା ଯାଆନ୍ତି ନାହିଁ। ଆମମାନଙ୍କ ପ୍ରଭୁ ସେମାନେ ତାଙ୍କୁ ସୁଦ୍ଧା ବୁଝିଲେ ନାହିଁ। ସେ ଏପରି ବିଚାର କରାଗଲେ ଯେପରିକି ସେ ଅନ୍ୟ ଏକ ଦିଗରେ ଥାଇ କଥା କହିଲେ, କୌଣସି ଏକ ମୁହୂର୍ତ୍ତରେ ସେପରି ଧରଣ ଭାବକୁ ପରିଚିତ କଲେ, ପୁଣି ଅନ୍ୟ ଏକ ମୁହୂର୍ତ୍ତରେ ଅନ୍ୟ ପ୍ରକାର କଥା କହିଲେ, ପୁଣି କୌଣସି ଅନ୍ୟ ସ୍ଥାନରେ ସେ କୌଣସି ଏକ ଭିନ୍ନ ଧରଣ ପ୍ରସଙ୍ଗ ଉପରେ କଥାବାର୍ତ୍ତା କଲେ। କେତେକ କ୍ଷେତ୍ରରେ ଏହା ଯୀଶୁ ସ୍ୱୟଂ କହୁଥିଲେ, ଅନ୍ୟ କେତେକ ସମୟରେ ଏହା ପରମେଶ୍ୱର କହୁଥିଲେ। ଆପଣମାନେ ବୁଝନ୍ତି ତ, ଏପରିକି ଶିଷ୍ୟମାନେ ସେପରି ସ୍ଥଳରେ କହିଥିଲେ, ପରିଶେଷରେ କହିଥିଲେ, ଦେଖନ୍ତୁ ଏତେବେଳେ ଆପଣ ସୁସ୍ପଷ୍ଟ ରୂପେ କହନ୍ତି, ବର୍ତ୍ତମାନ ଆମେ ବୁଝିଥାଉ। ଧ୍ୟାନ ଦିଅନ୍ତି କି, ଆଉ ଯୀଶୁ କହିଥିଲେ, ଏତେବେଳେ ତୁମେ ବୁଝିଥାଅ କି, ବର୍ତ୍ତମାନ ତୁମେ ବିଶ୍ୱାସ କର କି। ଦେଖନ୍ତୁ ସେହି ଘଟଣାଟିର ଉତ୍ତରରେ ସେପରି ହୋଇଥିଲା। ଯେହେତୁ ଆପଣ ଆତ୍ମଗତା ଚାଳିତ ହୋଇଥିଲେ, ତେଣୁ ଆପଣ ଏହାକୁ ଅଗ୍ରସର ଆଦୌ କରିପାରନ୍ତି ନାହିଁ। ତତ୍ପରେ ଆପଣ କୌଣସି ବିଶେଷ ଧରଣ କାର୍ଯ୍ୟକୁ କରୁଥିବା ଦ୍ୱାରା ଆରମ୍ଭ କରନ୍ତି। ଆପଣ ବୁଝିକରି ଦେଖନ୍ତି ଯେ ଆପଣ ଧ୍ୟାନ ଦେଇଥାନ୍ତି, ପରମେଶ୍ୱର କୌଣସି ଅନ୍ୟ ସ୍ଥାନରେ ଆପଣଙ୍କୁ ଯେ ବ୍ୟବହାର କରିବାକୁ ଚାହାନ୍ତି, ସେ କଥାକୁ ଆପଣ ବୁଝିଥାନ୍ତି। ଆପଣଙ୍କୁ ଏହିଠାରେ ସୁସ୍ଥିର ହୋଇ ରହିବାକୁ ଅଛି, ପୁଣି ଏହି ଆଡ଼କୁ ଯିବାକୁ ଅଛି, କେବଳ ଆତ୍ମାଗତ ଚାଳିତ ହୋଇ ନିର୍ଣ୍ଣୟ ନେବାକୁ ଅଛି। ଆପଣ ତ ମୂର୍ଖ ଅଟନ୍ତି, ଏପରି ଏକ ଚମତ୍କାର ଢଙ୍ଗର ବ୍ୟକ୍ତିଗତ ଅଟନ୍ତି, ଯେଉଁମାନେ ଏପରି ଧରଣର ଏକ ଜୀବନକୁ ଲାଭ କରିଛନ୍ତି, ଯାହାକୁ ଆପଣମାନେ ଈଶ୍ୱରଙ୍କ ନିକଟରେ ସମର୍ପିତ କରି ଦେବାକୁ ଇଚ୍ଛା କରନ୍ତି। ତତ୍ପରେ ମୁଁ ଏହାକୁ ସବୁବେଳେ କହେ, ଯଦି ଏହାକୁ କରିବା ପାଇଁ ପରମେଶ୍ୱର ଇଚ୍ଛା କରୁଅଛନ୍ତି, ତେବେ ଯାଇ ମୁଁ ଏହାକୁ କରିବି। ବୁଝନ୍ତି ତ, କୌଣସି ବ୍ୟକ୍ତିଙ୍କୁ ଯଦି ମୁଁ ଏକ ପ୍ରତିଜ୍ଞା କରିଥାଏ, ତେବେ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି, ତେବେ ଯାଇ ମୁଁ ଏହାକୁ କରିବି। ଧ୍ୟାନ ଦିଅନ୍ତି ତ, ଆଉ ସେଇ ହେତୁରୁ ତେବେ ତ ଏହା ଯଦି ପ୍ରଭୁଙ୍କର ଇଚ୍ଛା ମତ ନୁହେଁ ମୁଁ ହେବି, ତେବେ ତ ପ୍ରଭୁ ଯଦି ଇଚ୍ଛା କରୁଛନ୍ତି, ତେବେ ଯାଇ ମୁଁ ଏହି ସମାଚାର ଉପରେ ପ୍ରଚାର କରି କହିବି। ଠିକ ଏହି ସମାଚାର ମଧ୍ୟରେ ସେ ମୋତେ ଆହ୍ୱାନଟିଏ ଦେଇପାରନ୍ତି, କାଲିଫର୍ଣ୍ଣିଆକୁ ଚାଲିଯିବା ପାଇଁ ପ୍ରେରଣା ଦେଇପାରନ୍ତି। ମୁଁ ସବୁକିଛି କାର୍ଯ୍ୟକ୍ରମକୁ ଏକତରଫା କରିଦେବି, ପୁଣି ଯେତେ ସମ୍ଭବପର ସହିତ ମୁଁ ଉଦ୍ୟମ କରିପାରେ, ତଦନୁସାରେ ମୁଁ କାଲିଫର୍ଣ୍ଣିଆ ଚାଲିଯିବା ପାଇଁ ସ୍ଥାନାନ୍ତର ହେବି। ଆଉ ସେହିପରି ଭାବରେ ମୁଁ ବଞ୍ଚିବାକୁ ଚାହେଁ, ମୋତେ କୌଣସି ପ୍ରକାରର ପରିସ୍ଥିତି ଯେ ବାନ୍ଧି ରଖୁ, ସେପରି ଧରଣର ବିଷୟକୁ ମୁଁ ଆଦୌ ଚାହେଁ ନାହିଁ। କୌଣସି ପ୍ରକାର ମହତ୍ ବିଷୟ କିମ୍ବା ଅନ୍ୟ କୌଣସି ପ୍ରମୁଖ ଅବସ୍ଥାକୁ ମୁଁ ଆଦୌ ଇଚ୍ଛା କରେ ନାହିଁ। ଯଦ୍ୟପି ଏହା ଏକାଧିକ କୋଟି ପରିବାରର ଅର୍ଥ ହୋଇପାରେ, ଅର୍ଥ ଥାଇପାରେ ନା କାହିଁକି, ପୁଣି ମୋତେ ବାନ୍ଧି ରଖିବା ଉଦ୍ଦେଶ୍ୟରେ ଆପଣମାନଙ୍କୁ ପ୍ରତ୍ୟେକ ଦିନ ଏକ ନିଶ୍ଚିତ ପରିମାଣ ବିପୁଳ ଅର୍ଥକୁ ବ୍ୟୟ କରିବାକୁ ପଡେ ନା କାହିଁକି। ତଥାପି ଯେଉଁ ସ୍ଥାନକୁ ଯେକୌଣସି କ୍ଷେତ୍ରକୁ ଯିବା ପାଇଁ ପ୍ରଭୁ ମୋତେ କହନ୍ତି, ମୋର ଲୋକମାନଙ୍କ ନିକଟକୁ ମୁଁ ଯିବି। ସେହି ସ୍ଥାନରେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ବ୍ୟକ୍ତି ରହିଥାଇ ପାରନ୍ତି, ତଥାପି ତୁମେ ସେହି ସ୍ଥାନକୁ ଯାଅ, ପୁଣି ପରିତ୍ୟାଗ କରି ଆସିବା ପାଇଁ ଆମେ ତୁମକୁ ନିର୍ଦ୍ଦେଶ ଦେବା ପର୍ଯ୍ୟନ୍ତ ସେଇଠାରେ ରୁହ। ମୁଁ ସେହି ସ୍ଥାନକୁ ଯିବା ପାଇଁ ଚାହେଁ, ଅନ୍ୟ କୌଣସି ପ୍ରକାରେ କିଛି ବ୍ୟତିକ୍ରମର ବିଷୟ ନାହିଁ। ପୁଣି ଏହି ସ୍ଥାନରେ ଏହା ରହିଛି, କେବଳ ସୂଚିତ କରାଯାଇଅଛି, ଜର୍ମାନୀକୁ କିମ୍ବା ଆଫ୍ରିକାକୁ ଯାଉଥିବା ସମ୍ବନ୍ଧରେ ସୂଚିତ କରାଯାଇଅଛି। ପୁଣି କେହି ଜଣେ କୋଟିପତି ଭଦ୍ର ମହିଳା ମୋର ପ୍ରାଣ ମଧ୍ୟରେ ପବିତ୍ର ଆତ୍ମା ଆଫ୍ରିକା ଦେଶକୁ ଯିବା ନିମନ୍ତେ ପ୍ରେରଣାଟିଏ ଦେବା ଯେତେବେଳେ ପ୍ରଦାନ କରିଥିଲେ, ସେ କହିଥିଲେ ମୁଁ ଯାତ୍ରା ଖର୍ଚ୍ଚକୁ ସାହାଯ୍ୟ କରିବି, ପୁଣି ଏହାର ଯାବତୀୟ ଖର୍ଚ୍ଚକୁ ପ୍ରଦାନ କରିବି। ଲକ୍ଷ୍ୟ କରନ୍ତି ତ, ତାହା ହିଁ ସବୁକିଛି ଅଟେ। ତେଣୁ ଅର୍ଥର ବିଷୟରେ ପୁଣି ଅନ୍ୟାନ୍ୟ ଆବଶ୍ୟକ ଉପାଦାନ ଗୁଡ଼ିକ ବିଷୟରେ ମୁଁ କାହିଁକି ଚିନ୍ତା କରିବି, ଯେତେବେଳେ ମୋର ସ୍ୱର୍ଗସ୍ଥ ପିତା ଏହାର ସବୁକିଛି ବ୍ୟବସ୍ଥାକୁ ସ୍ୱକର୍ତ୍ତୃତ୍ୱ କରି ରଖିଛନ୍ତି। ବୁଝନ୍ତି ତ, ସେ ତ କେବଳ ଏହି ଜଣେ ଧନୀ ବ୍ୟକ୍ତିଙ୍କୁ କିମ୍ବା ସେହି ଅନ୍ୟ ଜଣେ ଧନୀ ବ୍ୟକ୍ତିଙ୍କୁ କିମ୍ବା ଏହି ବ୍ୟକ୍ତିଙ୍କୁ ଅଥବା ସେହି ଅପର ବ୍ୟକ୍ତିଙ୍କୁ କେବଳ କହିଦେଇପାରନ୍ତି, ପୁଣି ଏହା ପାଇଁ ମୋତେ କୌଣସି ପ୍ରକାରେ ଚିନ୍ତିତ ହେବାକୁ ପଡିବ ନାହିଁ। ଧ୍ୟାନ ଦିଅନ୍ତି, ପରମେଶ୍ୱର ତ ଏହାର ସବୁ ପ୍ରକାର ଯତ୍ନକୁ ସ୍ୱୟଂ ନେଇଥାନ୍ତି। ଭାଇ ରୟ ଜୀବିତ ରହିବା ପାଇଁ ତାହା ହିଁ ଯୋଗ୍ୟ ପନ୍ଥାଟି ଅଟେ। ଏହାର ପ୍ରକୃତ ଯତ୍ନକୁ କେବଳ ତାଙ୍କୁ ହିଁ ଗ୍ରହଣ କରି ନେବାକୁ ଦିଅନ୍ତୁ। ଏହା ତ ଖୁବ୍ ଉତ୍ତମ ବିଷୟ ଅଟେ। ତେବେ ଆସନ୍ତୁ ଆମମାନେ ବର୍ତ୍ତମାନ ଆମମାନଙ୍କ ଧର୍ମଶାସ୍ତ୍ର ବାଇବଲରୁ ଚତୁର୍ଥ ଅଧ୍ୟାୟ ଖୋଲିବା, ପୁଣି ମାଥୁ ଲିଖିତ ସୁସମାଚାରର ଚତୁର୍ଥ ଅଧ୍ୟାୟର ବାର ପଦରୁ ନେଇ ଆରମ୍ଭ କରିବା, ପାଠ କରିବାକୁ ଆରମ୍ଭ କରିବା।
And now when Jesus had heard that John was cast into prison,
ପରେ ଜୋହନ ଧରା ପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲିକୁ ପ୍ରସ୍ଥାନ କଲେ, ଆଉ ସେ ନାଜରିତ ପରିତ୍ୟାଗ କରି ଜବୁଲୁନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୋଳ ସ୍ଥିତ କଫରନାହମକୁ ଯାଇ ସେଠାରେ ବାସ କଲେ, ଯେପରି ଯିଶା ଭାବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଜବୁଲୁନ ଦେଶ ଓ ନପ୍ତାଲି ଦେଶ ସମୁଦ୍ର ନିକଟବର୍ତ୍ତୀ ଓ ଜର୍ଦ୍ଦନର ଅପରପାର୍ଶ୍ୱସ୍ତ ବିଜାତିମାନଙ୍କ ଗାଲିଲି। ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଏହି ବିଷୟବସ୍ତୁ ଉପରେ ମୁଁ ପ୍ରଚାର କରି କହିବାକୁ ଚାହେଁ, ଆଉ ସେହି ସମୟଠାରୁ ତାହା ଅଟେ। ମନୁଷ୍ୟ ଜାତି ହୋଇଥିବା କାରଣରୁ କୌଣସି ଏକ ନିଶ୍ଚିତ ସମୟର ଘଟଣାବଳୀ ସମ୍ବନ୍ଧରେ ଆମେ ଚିନ୍ତା କରିଥାଉ। ଏହିପରି ସେହିପରି ଏକ ଘଟଣା ଘଟିଥିଲା, ତତ୍ପରେ ସେହି ଅବସର ଉତ୍ତରେ ଏପରି କହିଥାଉ, ଆଉ ଏତେବେଳେ ବହୁଧା ଏପରି ହୋଇଥାଏ ଯେ ଆପଣ ଜନୈକ ବୃଦ୍ଧ ବ୍ୟକ୍ତିଙ୍କୁ ଅଥବା ଜନୈକା ବୃଦ୍ଧ ନାରୀଙ୍କୁ ଭେଟନ୍ତି, ପୁଣି ସେମାନେ ଏପରି କିଛି ଘଟଣାର ସମ୍ପର୍କରେ ଉଦ୍ଧୃତ କରି କହିଥାନ୍ତି ଯାହାକି ସେତେବେଳେ ଘଟିଥିଲା, ଯାହା ବିଷୟରେ ସେମାନେ ନିଶ୍ଚିତ ରୂପେ ଉଦାହରଣ ଦେଇପାରିଥାନ୍ତି, ଆଉ କହନ୍ତି ଏହା ସେତେବେଳେ ଘଟିଥିଲା। ପୁଣି ମୁଁ ଏପରି ଧାରଣା କରେ ଯେ ଏଠାରେ କାର୍ଯ୍ୟତଃ ଆଜିର ରାତ୍ରିକାଳରେ ଆମମାନେ ମଧ୍ୟରୁ ସମସ୍ତେ ତଦ୍ରୂପ ଧରଣର ଅନୁଭୂତିକୁ ପୋଷଣ କରି ରହିଛନ୍ତି, ଯେଉଁମାନେ କି କୌଣସି ଜଣେ ସଦସ୍ୟଙ୍କୁ କହିପାରନ୍ତି, ପୁଣି କୌଣସି ଏକ ନିଶ୍ଚିତ ସମୟରେ ଯେ ଘଟଣାଟି ଘଟିଥିଲା ତାହାକୁ ମନେ ପକାଇ ଦେଇପାରନ୍ତି, ଯାହାକି କୌଣସି ଏକ ସମୟରେ ଘଟିଥିଲା, ସେହି ସମୟଠାରୁ କିଛିଟା ପରିବର୍ତ୍ତନ ପରିସ୍ଥିତିରେ ଘଟିଥିଲା। ଏପରି ଆଉ ସେପରି କିଛି ଘଟଣା ଘଟିଥିଲା, ସେ ଉଚିତ ସମୟ ଘଟିଥିଲା, ପୁଣି ତା ପରଠାରୁ ଏହା ଭିନ୍ନ ଧରଣର ରୂପକୁ ନେଇଥିଲା, ପୁଣି ଏହା ଏକ ଉତ୍ତମ ଧରଣର ବିଚାରଧାରା ଅଟେ ଯାହାକୁ ଆମେ ପୋଷଣ କରିପାରିବା। ପୁଣି ସେହି ସବୁ ଘଟଣାରୁ କେତେକ ଘଟଣା ଏପରି କିଛି ସ୍ମରଣିକାକୁ ପ୍ରସ୍ତୁତ କରିଥାଏ, ଏପରି କିଛି ବିଷୟ ଯାହା ସମ୍ବନ୍ଧରେ ଆମେମାନେ ଚିନ୍ତା କରିପାରିଥାଉ, ସେହି ସବୁ ପରିବର୍ତ୍ତନ ଘଟାଇବାକୁ ଯୋଗ୍ୟବନ୍ତ ଘଟଣା ଭଳି ହୋଇଥାନ୍ତି। ଉଦାହରଣ ସ୍ୱରୂପେ କେହି ଜଣେ ନାରୀ ଯିଏକି ଦୁଶ୍ଚରିତ୍ର ଅଟନ୍ତି, ସମ୍ଭବତଃ ସେପରି କହିଥିଲେ, ସେପରି ଏକ ସମୟ ଥିଲା ଯେତେବେଳେ କି ମୁଁ ଜଣେ ସୁଚରିତ୍ରା ନାରୀ ଥିଲି, ଧାର୍ମିକ ପୁଣି ନୈତିକ ଝିଅଟିଏ ଥିଲି, ମାତ୍ର କୌଣସି ଏକ ନିଶ୍ଚିତ ରାତ୍ରିରେ କିମ୍ବା ଏକ ନିଶ୍ଚିତ ସ୍ଥାନରେ ଏକ ନିଶ୍ଚିତ ପ୍ରକାର ଘଟଣା ଘଟିଥିଲା, ଆଉ ସେହି ସମୟଠାରୁ ଏହା ଏକ ଭିନ୍ନ ଧରଣର ମୋଡ଼କୁ ନେଲା। ତତ୍ପରେ ଆମେ ସ୍ମରଣ କରିପାରିବା ଭଳି ଏହା ଏକ ଉଚିତ ପ୍ରକାର ଘଟଣା ଅଟେ, ପୁଣି ସେ ଏକ ଭୁଲ ପନ୍ଥାର ଅନୁଗାମୀ ହେଲା, ତାହାର ଜୀବନଟି ପାପରେ ଧସି ହୋଇଗଲା, ପୁଣି ଘନ ତିମିରରେ ଆଉ ଦୁର୍ନାମରେ ମଣ୍ଡିତ ହୋଇଗଲା, ପୁଣି କେବଳ ବିଚାର ହିଁ ତାହା ପାଇଁ ଅପେକ୍ଷା କରି ରହିଥାଏ। ତଥାପି ସେ ମନେ ପକାଇ ପାରେ ଯେ ସେହି ଏକ ନିଶ୍ଚିତ ସମୟ ପରେ ଏହା ସେତେବେଳେ ଘଟିଲା ଯେତେବେଳେ ସେ ଏକ ଭୁଲ ପଥକୁ ଅନୁସରଣ କଲା। ଆଜିର ରାତ୍ରିବେଳା କେହି ଜଣେ ମଦ୍ୟପ ବ୍ୟକ୍ତି ସେ ରାଜମାର୍ଗରେ ପଡ଼ିଥାନ୍ତି, ଯିଏକି ଆପଣଙ୍କ ଦୁଃଖକୁ ଦୂର କରିବା ପାଇଁ ମଦ୍ୟପାନ କରିବାକୁ ଯତ୍ନ କରୁଛନ୍ତି, ଆପଣ ତାଙ୍କୁ ଉଠାଇ ଆଣିପାରନ୍ତି। ସତ ନ୍ୟୁୟର୍କ ସହର, ଯାହାକି ଏହି ରାଷ୍ଟ୍ରର ମଦ୍ୟପମାନଙ୍କ ପ୍ରମୁଖ ନଗର ଅଟେ, ସେଠାରକାର ଏକ ମଦ୍ୟଶାଳା ନିକଟରେ ଏକଦା ମୁଁ ଉପସ୍ଥିତ ଥିଲି। ଜନୈକ ସେବକଙ୍କ ସହିତ ମୁଁ ଚଲାବୁଲା କରୁଥିଲି, ସେଠାରେ କେହି ଜଣେ ବ୍ୟକ୍ତି ଶୋଇ ରହିଥିଲେ, ଆରେ ବା ଅନିଷ୍ଟ ବିହୀନ ସାହାଯ୍ୟ ବିହୀନ ଅବସ୍ଥାରେ ଥାଇ ସେଠାରେ ଏକାଧିକ ସଂଖ୍ୟକ ବ୍ୟକ୍ତି ପଡ଼ି ରହିଥିଲେ। ସେମାନଙ୍କ କମିଟିର ସାମ୍ନା ପାଖଟି ପୂରାପୂରି ଭାବେ ଭିଜି ଯାଇଥିଲା। ସେମାନଙ୍କ ଘନ ଦାଢ଼ି ଗୁଡ଼ିକ ସେମାନଙ୍କ ମୁଖର ଚତୁଃପାର୍ଶ୍ୱକୁ ବିଛାଇ ପଡ଼ିଥିଲା। ପୁଣି ଅତି ଜଘନ୍ୟ ଅବସ୍ଥାର ମଧ୍ୟରେ କେବଳ ପଡ଼ି ରହିଥିଲେ ଆଉ ସେମାନେ ନିଶ୍ଚିତ ରୂପେ ଅନିଷ୍ଟ ବିହୀନ ଲୋକଗୁଡ଼ାକ ଥିଲେ। ଆଉ ଏହି ସେବକ ଜଣକ କହିଥିଲେ ସେହି ଜଣଙ୍କୁ ଉଠାଇ ପକାନ୍ତୁ, ପୁଣି ତାଙ୍କୁ କେବଳ ପଚାରନ୍ତୁ। ପୁଣି ମୁଁ ସେ ବ୍ୟକ୍ତିଙ୍କ ପାଖକୁ ଚାଲିଗଲି ଯେ କି ଏକ ମୋଟର ଯାନର ବମ୍ପର ଉପରେ ନିଜର ଗୋଟିଏ ଗୋଡ଼କୁ ରଖିଥିଲେ, ପୁଣି ତାଙ୍କର ମୁଣ୍ଡଟି ରାସ୍ତା ଉପରକୁ ଝୁଲୁଥିଲା। ପୁଣି ସେପରି ଏକ ସମୟରେ ସେ ଯୋଗ୍ୟ ସମୟରେ ବିଶ୍ରାମ କରିବା ମଧ୍ୟକୁ ଯାଇପାରିନଥିଲେ। ଆରେ ବା, ସେ ତ ଏକ ଭୟାନକ ପରିସ୍ଥିତି ମଧ୍ୟରେ ରହିଥିଲେ। ଆଉ ମୁଁ ତାଙ୍କୁ ଉଠାଇ ଧରିଲି, ପୁଣି ମୁଁ ପଚାରିଲି ତୁମେ କ'ଣ କଥା କହିପାର କି, ସେ ମଧ୍ୟ କିଛି ଉତ୍ତର ଦେଲେ ନାହିଁ। ସୁତରାଂ ସେବକ ଜଣକ ନଈ ପଡ଼ିଲେ ତାଙ୍କ ସହିତ କିପରି ଭାବରେ ବ୍ୟବହାର କରାଯାଇପାରେ ସେ କଥାଟିକୁ ସେ ଅଧିକ ଜାଣିଥିଲେ। ଆଉ ସେ ତାଙ୍କୁ ପଚାରିଲେ ଆପଣ କିଏ ଅଟନ୍ତି। ପରିଶେଷରେ ସେ ତାଙ୍କୁ ପଚାରି ପଚାରି ବ୍ୟସ୍ତ କରି ପକାଇଲେ। ଯେତେବେଳେ ପର୍ଯ୍ୟନ୍ତ ସେ ମୁଖ ଫିଟାଇ ଏପରି କହିବାକୁ ବାଧ୍ୟ ହେଲେ, ଯଦି ଆପଣ ମୋତେ ଟିକେ ମଧ୍ୟ କିଣିଦେବେ। ତତ୍ପରେ ସେ ଲକ୍ଷ୍ୟ କରି ବୁଝିଲେ ଯେ ସେ ନିକଟବର୍ତ୍ତୀ ଏକ ବ୍ୟାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଲେ, ଯେଉଁଠାରେ ସେ ଦିନେ ପ୍ରେସିଡେଣ୍ଟ ପଦବୀରେ ଥିଲେ। ଆଚ୍ଛା, ତେବେ ସେ କହିଥିଲେ ଆମେମାନେ ପ୍ରଚାରକ ଦଳ ଅଟୁ, ଘଟଣା କ'ଣ ଘଟିଥିଲା ସେ କଥାଟି ଆପଣ ମୋତେ କହିପାରନ୍ତି କି। ଯଦି ଆପଣ ମୋତେ ଆଉ ଗୋଟିଏ ବୋତଲ ମଧ୍ୟ ଦେବାକୁ ପ୍ରତିଜ୍ଞା କରିବେ ତେବେ ଯାଇ ଭଲ କଥା, ଆମେ ତାହା କରିପାରିବା ନାହିଁ। ମୁଁ କହିଥିଲି ଆପଣଙ୍କ ଦୁଃଖ ସହିତ ମୁଁ ଅଧିକ କିଛି ଦୁଃଖକୁ ଆଉ ଯୋଡ଼ି ଦେବାକୁ କଦାପି ଇଚ୍ଛା କରିବି ନାହିଁ। ମୁଁ ତ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହେଁ। ତାଙ୍କର ଆମୂଳଚୂଳ କାହାଣୀ କିପରି, ଏକଦା ରାତ୍ରି କାଳରେ ସେ ଘରକୁ ଫେରିଥିଲେ, ପୁଣି ସେତେବେଳେ ସେହି ସ୍ଥାନରେ ତାଙ୍କ ନିମନ୍ତେ ଗୋଟିଏ ଚିଠି ଅପେକ୍ଷା କରିଥିଲା ଯାହାକୁ ସେ ପ୍ରିୟ ଜନ୍ ବୋଲି କହିଥିଲେ। ମେଜ ଉପରେ ସେପରି ସମ୍ବୋଧନ କରାଯାଇ ଲେଖାଯାଇଥିବା ଖଣ୍ଡେ ଚିଠିକୁ ପାଇଥିଲେ, ଯାହାକୁ ତାଙ୍କର ପତ୍ନୀ ତାଙ୍କ ପାଇଁ ଲେଖି ଛାଡ଼ିଥିଲେ। ଆଉ ସେ ତାହାକୁ ପାଇଥିଲେ, ସେ ତାଙ୍କୁ ପ୍ରଗାଢ ପ୍ରେମ କରୁଥିଲେ। ପୁଣି ତାଙ୍କର ପତ୍ନୀ ଆପଣା ସହିତ ତାଙ୍କର ସନ୍ତାନଙ୍କର ସୁଦ୍ଧା ନେଇଯାଇଥିଲେ, ଆଉ ସେ ଥାଳପତ୍ର ଦିଆଯାଇଥିଲେ। ପୁଣି ସେ ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ପଳାୟନ କରିଥିଲେ। ଆଉ ପୁରୁଷ ବ୍ୟକ୍ତିଟି ଏପରି କହିଥିଲେ, କ'ଣ ଯେ କରିବା କଥା ସେ ବିଷୟକୁ ମୁଁ ଆଦୌ ବୁଝିଲି ନାହିଁ। ମୋର ଖପୁରୀକୁ ଗୁଳିବିଦ୍ଧ କରି ଉଡ଼ାଇ ଦେବି କିମ୍ବା ଆଉ କ'ଣ କରିବି, ଏପରି କୌଣସି ନିର୍ଣ୍ଣୟକୁ ମୁଁ ନେଇପାରିଲି ନାହିଁ। ତେଣୁ ମୁଁ ଏକ ମଦ୍ୟଶାଳାକୁ ଚାଲିଗଲି। ଆଉ ସେହି ସମୟଠାରୁ ସେହି ସ୍ଥାନ ସେ ଥିଲେ ତାହା ସମ୍ପୂର୍ଣ୍ଣ ବିଶ୍ୱର ଅନୁଭୂତି ଅଟେ। ଏହି ଜଣେ ମିଛୁଆ ବ୍ୟକ୍ତି ଆପଣମାନେ ଜଣଙ୍କୁ ନେଇପାରନ୍ତି, ଯେପରିକି ମୁଁ ଜଣଙ୍କ ବିଷୟରେ କହିଥିଲି ଏକଥା ମୁଁ ଏପରି ବିଚାର କରିଥିଲି ଯେ ସେ ହସ ଖୁସିର କଥାକୁ କହୁଅଛନ୍ତି, ମାତ୍ର ପରେ ବୁଝିଲି ଯେ ସେ ଏପରି ଅନେକ ଗୁଡ଼ିଏ ମିଛ କଥାକୁ କହିଥିଲେ। ପରିଶେଷରେ ସେ ସେଗୁଡ଼ାକୁ ପ୍ରକୃତରେ ସ୍ୱୟଂ ବିଶ୍ୱାସ କରିଥିଲେ। ପୁଣି ମୁଁ ଏପରି କହିଥିଲି ଏପ୍ରକାର ଧର କାର୍ଯ୍ୟ କରିବା ପାଇଁ ପ୍ରେରିତ କରେ। ତତ୍ପରେ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ମୁଁ ବସି ପଡ଼ିଲି। ମୁଁ ପଚାରିଲି ଆପଣଙ୍କୁ ପଚାରିବାକୁ ଚାହେଁ, କହିଥିଲି ଲୋକମାନେ ବିଶ୍ୱାସ କରିବା ପାଇଁ ସେ କାହାଣୀ ଗୁଡ଼ିକ ଖୁବ୍ ମନଗଢ଼ା ପୁଣି ମରୁଚିକାର ବିଷୟ ଅଟେ। ସେ କହିଥିଲେ ସେହି ପ୍ରଥମ ବ୍ୟକ୍ତିଙ୍କୁ ମୁଁ ମନେ ପକାଇପାରେ ଯିଏକି ଏପରି କଥାକୁ କହୁଥିଲେ। ସେ କହିଥିଲେ ମୁଁ ଏକ ସୁକୁମାର ଛୋଟ ବାଳକଟିଏ ଥିଲି ଯିଏକି ଏକ ଉତ୍ତମ ପରିବାର ମଧ୍ୟରେ ବଢ଼ିଥିଲି। ପୁଣି ସେ ଏପରି କହିଥିଲେ ମୁଁ ବାହାରକୁ ଚାଲିଗଲି, ପୁଣି ଶସ୍ୟଦାନର ସିଲ୍କ ପରି ସିଗାରେଟ୍ ଗୁଡ଼ାକୁ ପାନ କଲି। କେବଳ ଜଣେ ଚତୁର ବାଳକ ଭଳି ଦେଖା ହେବାକୁ ମୁଁ ସେପରି କଲି। ପୁଣି ମୁଁ କିଛିଟା କଫିକୁ ଖାଉଥିଲି, ମୋର ଦୀର୍ଘଗାମୀ ପ୍ରଶ୍ୱାସକୁ ନେବା ପାଇଁ ମୁଁ ସେପରି କରିଥିଲି। ପୁଣି ମୁଁ ଏପରି କହିଥିଲେ ଘର ପଛରେ ରହିଥିବା ଏକ ଚିମିନି ପାଖରେ ରହି ମୁଁ ଏପରି କର୍ମକୁ କରୁଥିଲି। ପୁଣି ସେ କହିଥିଲେ ମୁଁ ସେହି ଦିନଟିକୁ କଦାପି ଭୁଲିବି ନାହିଁ, ଯେଉଁଦିନ ମା ମୋତେ ଧରି ପକାଇଲେ। ପୁଣି ମୋତେ କହିଥିଲେ କୁଆଡ଼େ ମୋତେ ତୋର ନିଶ୍ୱାସ ବାୟୁକୁ ଶୁଣିବାକୁ ଦେ। ଆଉ ମୁଁ ମୁହଁରୁ ଫୁଙ୍କ ମାରିଲି, ତାଙ୍କ ଠିକ ମୋ ପାଖରେ ଫୁଙ୍କିଲି। ଆଉ ମା ମୋତେ ପଚାରିଲେ ତୋର ମୁହଁରୁ କୌଣସି ଅନ୍ୟ ଜିନିଷର ବାସ୍ନା ଦୂରେଇ ଦେବାକୁ ଯାଇ ତୁ କଫି ଖାଇଛୁ, ତୁ କ'ଣ କରି ଆସିଛୁ, ତୁ କ'ଣ ସିଗାରେଟ୍ ପାନ କରୁଛୁ କି। ଆଉ ସେ କହିଥିଲେ ଏହି ଜଣେ ଅଦୃଶ୍ୟ ଶକ୍ତି ମୋତେ ସତ କଥା କହିବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ କିନ୍ତୁ ମୁଁ କହିଥିଲି ମା ସେପରି କିଛି ନୁହେଁ, ମୁଁ ନିଜର ଛାତିକୁ ଧରି ପକାଇଥିଲି, ମୁଁ ଆଦୌ ସିଗାରେଟ୍ ପାନ କରୁନାହିଁ। ସେ କହିଥିଲେ ପୁଣି ସେହି ସମୟଠାରୁ ଏହା ଆରମ୍ଭ ହୋଇଗଲା। କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଯାହା କିଛି ଘଟଣା ଘଟିଥିଲା ସେହି ଘଟଣାର ମଧ୍ୟରୁ ଆମେ କିଛି ନା କିଛି ଅନୁଭୂତିକୁ ହାସଲ କରିପାରିବା। ପୁଣି ସେହି ସମୟଠାରୁ ଆରମ୍ଭ କରି ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ଧରଣ ମୋଡ଼କୁ ନେଇଥିଲା। ପୁଣି ସେପରି ସ୍ଥଳେ ଅନ୍ୟ ଏକ ଯୋଗ୍ୟ ବିଷୟ ସାମ୍ନାକୁ ଆସିଥାଏ, ଯାହା ବିଷୟରେ ଆମେ ଚିନ୍ତା କରିପାରୁ। ଉତ୍ତମ ଉଦ୍ଦେଶ୍ୟକୁ ପୋଷଣ କରି ବ୍ୟକ୍ତିଗତ କୌଣସି ଏକ ନୂତନ ଧରଣର ବିଷୟକୁ ଆରମ୍ଭ କରିବାକୁ ଯତ୍ନ କରିଛନ୍ତି। କୌଣସି ଏକ ନିଶ୍ଚିତ ସମୟରେ ସେହି କାର୍ଯ୍ୟଗୁଡ଼ିକୁ କରିବା ନିମନ୍ତେ ମନସ୍ଥ କରି ସେପରି ପ୍ରୟାସ କରିଛନ୍ତି। ଉଦାହରଣ ସ୍ୱରୂପ ବେଞ୍ଜାମିନ୍ ଫ୍ରାଙ୍କିଙ୍କ ଦ୍ୱାରା ସର୍ବପ୍ରଥମେ ବିଜୁଳିର ଶକ୍ତିକୁ ଯେତେବେଳେ ଉଦ୍ଭାବନ କରାଗଲା, ପୁଣି ଏହାକୁ ଜୟ କରିବାକୁ ସେମାନେ ସକ୍ଷମ ହେଲେ। ସେମାନେ କହିବାକୁ ଆରମ୍ଭ କଲେ, ଏହି ସମୟରୁ ଏପରି କୌଣସି ଯୁଦ୍ଧ ଆଉ କରା ହେବ ନାହିଁ। କାରଣ କି ଏପରି ଯେହେତୁ ଏହି ବିଜୁଳି ଶକ୍ତିକୁ ତାର ବାର ଉପରେ ପ୍ରବାହିତ କରାଯିବ, ଏପରି ଉଚ୍ଚ କ୍ଷମତା ବିଶିଷ୍ଟ ଶକ୍ତିର ଭୋଲ୍ଟେଜ୍ ସହିତ ଯେ ପରିଶେଷରେ କୌଣସି ବ୍ୟକ୍ତି ଏହାକୁ ପାର କରିପାରିବେ ନାହିଁ, ସେମାନେ ଉତ୍ତମ ଅର୍ଥକ କରିଥିଲେ। ପୁଣି ପ୍ରଥମ ବିଶ୍ୱଯୁଦ୍ଧର କିଛି ସମୟ ଉତ୍ତରେ ସେତେବେଳେ କେସର ଉଲହେମ୍ ଶାନ୍ତିର ଏକ ସନ୍ଧିପତ୍ରକୁ ଯେତେବେଳେ ଦସ୍ତଖତ କରିଥିଲେ, ଏଠାରେ ଆମେରିକାରେ ଆମମାନେ ସେ ପ୍ରକାର କଥିତ ହୋଇଥିଲୁ। ସେତେବେଳେ ମୁଁ 9 ବର୍ଷର ଏକ ଛୋଟ ବାଳକ ଥିଲି, ତଥାପି ପ୍ରତ୍ୟେକ ବ୍ୟକ୍ତି ଏପରି ଧରଣ ଏକ କଥାକୁ କହୁଥିଲେ ବୋଲି ମୁଁ ବର୍ତ୍ତମାନ ମନେ ପକାଇପାରେ। କହୁଥିଲେ ଆମମାନେ ଦ୍ୱିତୀୟ ପ୍ରକାରର ଯୁଦ୍ଧର ତ୍ରାସକୁ ଆଦୌ ଲାଭ କରିବୁ ନାହିଁ, ଏହି ସମୟଠାରୁ ତାହା ସମାଧାନ ହୋଇସାରିଛି। ଏହା ସତ୍ତ୍ୱେ ଆମମାନେ ଅନ୍ୟ ଏକ ଯୁଦ୍ଧର ବିଭୀଷିକାକୁ ହାସଲ କରିଥିଲୁ। ଆଉ ଯେତେବେଳେ ସୁପ୍ରସିଦ୍ଧ ୟୁଏନ୍ କିମ୍ବା ମୁଁ ଏପରି କହିବି, ତାପରେ ସେମାନେ ଏହାକୁ ରାଷ୍ଟ୍ରର ସଂଘ କହି ପରିଚିତ କରିଥିଲେ, ତାହାକୁ ଯେତେବେଳେ ଗଠନ କଲେ ସେମାନେ କହିଥିଲେ ଏତେବେଳେ ଆମମାନେ ଆଉ କୌଣସି ଯୁଦ୍ଧର ସାମ୍ନା କରିବୁ ନାହିଁ, ଯେହେତୁ ସକଳ ରାଷ୍ଟ୍ରକୁ ନେଇ ଆମମାନେ ଏକ ପରିଷଦକୁ ଗଠନ କରିଛୁ ଯାହାକି ବିଶ୍ୱ ଜଗତକୁ ସୁରକ୍ଷା ଦେବ। ପୁଣି କୌଣସି ଦେଶ ଯଦି ସେପରି କିଛି ବିଭୀଷିକାର ଆଭାସ ମିଳେ, ତେବେ ପ୍ରତ୍ୟେକ ରାଷ୍ଟ୍ରରୁ ସଦସ୍ୟ ହୋଇଥିବା ସେହି ବ୍ୟକ୍ତିଗତ ସେଠାକୁ ଯିବେ, ପୁଣି ଜଗତକୁ ରକ୍ଷା କରିବେ। କିନ୍ତୁ ଏହା ଅସଫଳ ଦେଖିଲା, ସେମାନେ ତଥାପି ଯୁଦ୍ଧ ଗୁଡ଼ିକ ସାମ୍ନାକୁ ଆସିଲେ। ସକଳ ଯୁଦ୍ଧର ସୂତ୍ରପାତ ହେଲା, ପୁଣି ୟୁଏନ୍ ସଂଘଟି ସେହି ସମାନ ଧନାବସ୍ଥାକୁ ଗ୍ରହଣ କରିଲା। ତତ୍ପରେ ପୂର୍ବାଭାସ ଆମମାନେ କଥିତ ହୋଇଥିଲୁ ଯେ ଆସନ୍ତା କାଲିର ରାତିରେ କିମ୍ବା ରବିବାର ରାତିରେ ସେହି ସମାନ ବ୍ୟକ୍ତି ଜଣକ ବିହାର ବନ୍ଦର ବିଷୟରେ ପୂର୍ବାଭାସ କରି କହିଥିଲେ, ଏକ ନିଶ୍ଚିତ ସମୟରେ ଅର୍ଥାତ୍ ଉଡ଼ାଜାହ ଗୁଡ଼ିକ ବୋମାବର୍ଷଣ କରିବାକୁ ଧ୍ୱଂସ କରିବେ। କହିଥିଲେ ଯେ ରବିବାର ଦିନ ରାତ୍ରି 12 ସମୟରେ ଆମେରିକାର 75% ଜନତା 500 ପରିଣତ ହେବେ, ଅର୍ଥାତ୍ ଆସନ୍ତା ରବିବାର ଦିନ ରାତ୍ରିର ଠିକ 12 ସମୟରେ ରୁଷିଆ ଦେଶ ଏହି ଯୁକ୍ତରାଷ୍ଟ୍ର ଆମେରିକା ଉପରେ ବୋମାବର୍ଷଣ କରିବ। ଏହା ସେହି ସମାନ ବ୍ୟକ୍ତି ଜଣଟନ୍ତି ଯିଏ ପିଆରଲ ବନ୍ଦର ବିଷୟରେ ପୂର୍ବାଭାସ କରି କହିଥିଲେ। ସେମାନେ ଏହାକୁ ପ୍ରକାଶିତ କରୁନାହାନ୍ତି, କାରଣ ଲୋକେ ଭଣ୍ଡାମି କରିବେ। ମୁଁ ଏହାକୁ ଆଦୌ ବିଶ୍ୱାସ କରେ ନାହିଁ, ଧ୍ୟାନ ଦିଅନ୍ତି ତ ନୁହେଁ, ଯେହେତୁ ଏହା ଆଣବିକ ଯୁଦ୍ଧର ଅବସ୍ଥାକୁ କଦାପି ସୂତ୍ରପାତ କରିପାରେ ନାହିଁ। ସେମାନଙ୍କର ଗୋଟିଏ ପ୍ରକାରର ପଦ୍ଧତି ଶବ୍ଦ ପ୍ରତି ପଥ ଉପରେ ଦେଇ ଅଗ୍ରସର କରେ, ସେହି ସ୍ଥାନ ମଧ୍ୟ ଦେଇ ଯାଏ। ଆମମାନେ ଅନ୍ୟ ଦିଗକୁ ଏହା ପଥକୁ ଫେରାଇ ଦେଇ ପାରୁଥାଉ, ଆଉ ବିଶ୍ୱରେ ତତ୍ପରେ ଖଣ୍ଡବିଖଣ୍ଡ ହେବ। କୌଣସି ଏକ ଘଟଣାକୁ ନିହାତି ପକ୍ଷେ ଘଟିବାକୁ ଅଛି, ତଥାପି ଯୀଶୁଙ୍କର ଆଗମନ ପରେ ଘଟିବାକୁ ଅଛି, ତାହା ନିରାଟ ସତ୍ୟ କଥା ଅଟେ। ଉଦାହରଣ ସ୍ୱରୂପ ଏକ ନବ ଦମ୍ପତିଙ୍କୁ ଧରି ନିଅନ୍ତୁ, ଏପରି ଏକ ନିଶ୍ଚିତ ସମୟ ଥିଲା ଯେତେବେଳେ କି ସେମାନେ ବିବାହ କରିଥିଲେ। ପୁଣି ସେମାନେ ଉଭୟ ଏକତ୍ରିତ ରୂପେ କେତେକ ଶପଥକୁ ଗ୍ରହଣ କରିଥିଲେ। ପୁଣି ସେମାନେ ପରସ୍ପର ନିକଟରେ ନିଜର ବିନମ୍ରତାକୁ ପ୍ରକାଶ କରି କହିଥିଲେ। ପୁଣି ସେମାନେ ଏପରି କହିଥିଲେ ଏତେଦିନ ପର୍ଯ୍ୟନ୍ତ ଆମମାନେ ଜୀବିତ ରହିଥିବା ଆମମାନେ ପରସ୍ପରକୁ ପ୍ରେମ ସମ୍ମାନ ପୁଣି ଆନନ୍ଦିତ କରିବା, କିନ୍ତୁ ଏପରି ଏକ ସମୟ ତତ୍ପରେ ଉପସ୍ଥିତ ହେଲା ଯେତେବେଳେ କୌଣସି ଏକ ଘଟଣା ଘଟିଗଲା। ଏହିପରି ଧରଣର ଅନେକ କିଛି ସେତେବେଳେ ଘଟିଥିଲା, ଏପରି ଏକ ସମୟ ସେତେବେଳେ ଉପସ୍ଥିତ ହେଲା ଯେତେବେଳେ କିଛିଟା ବିଶେଷ ଧରଣର ଘଟଣା ଘଟିଥିଲା। ତତ୍ପରେ ସମ୍ଭବତଃ ସେମାନଙ୍କର ସବୁକିଛି ଶପଥ ଆଉ ରାଷ୍ଟ୍ରଗୁଡ଼ିକ ସକଳ ପରିଷଦ ଓ ଅନ୍ୟାନ୍ୟ ଅନେକ କିଛି ଉପାୟ ହୋଇପାରେ ଉତ୍ତମ ଉଦ୍ଦେଶ୍ୟ ଗୁଡ଼ିକୁ ପୋଷଣ କରି ରହିଥିଲେ, ଏବେ ମଧ୍ୟ ସେଗୁଡ଼ିକ ଏକ ନିଶ୍ଚିତ ଶେଷ ପରିଣତି ଆଡ଼କୁ ଉପସ୍ଥିତ ହେଲେ। ଏହି ସବୁ ଉଦ୍ୟମ ମନୁଷ୍ୟର ପାଦ ତଳକୁ ଚାଲି ଆସି ତଦ୍ୱାରା ବିନଷ୍ଟ ହେଲେ। ଆମ୍ଭେମାନେ ସକଳ ପ୍ରକାରର ଉତ୍ତମ ଉଦ୍ଦେଶ୍ୟ ରଖିପାରି ଥାଉ ନିଶ୍ଚୟ, ତଥାପି ଏହିସବୁକୁ ଅବଶ୍ୟ ଶେଷ ପରିଣତକୁ ପହଞ୍ଚିବାକୁ ଅଛି। ତଥାପି ଏପରି ଏକ ଅବସର ମଧ୍ୟ ରହିଛି ଯେତେବେଳେ କି ମନୁଷ୍ୟ ଏପରି ଏକ ବିଷୟ ପାଖକୁ ଆସିପାରେ ଯାହାକି ଚିରସ୍ଥାୟୀ ଅଟେ। ତାହା ତ ଏପରି ଏକ ସମୟ ଅଟେ ଯେତେବେଳେ କି ସେହି ଏହି ଜଣେ ମନୁଷ୍ୟ ପରମେଶ୍ୱର ସହିତ ସାକ୍ଷାତ କରିଥାଏ। ତାହା ତ ସେପରି ଏକ ସମୟ ଅଟେ ଯେତେବେଳେ କି କୌଣସି ଏକ ବିଶେଷ ଘଟଣା ଯାହାକି ଚିରସ୍ଥାୟୀ ଅଟେ ତାହା ଘଟିଥାଏ। ଆମ୍ଭେମାନେ ନିଜର ଭୁଲ ଗୁଡ଼ିକୁ କରିଥାଉ, ପୁଣି ନୂତନ ବର୍ଷ ରାତ୍ରି କାଳରେ ଆମେମାନେ ନିଜ ନିଜର ଶପଥ ଗୁଡ଼ିକୁ କରିଥାଉ। କେବଳ ଏଥି ନିମନ୍ତେ କରିଥାଉ ଯେପରିକି ପରବର୍ତ୍ତୀ ଦିନ ଆମେ ସେଗୁଡ଼ିକୁ ଭାଙ୍ଗି ପକାଇ ପାରୁ। ଆମେ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରୁ, ପୁଣି ଆମେ ଶପଥ ଗୁଡ଼ିକୁ ସ୍ଥିର କରିଥାଉ, ଆଉ ଯାଜକଙ୍କ ପାଖକୁ ଆମେ ଯାଇଥାଉ, ପୁଣି ଆମେ କରିନଥାଉ। ମାତ୍ର କ୍ୟାଥୋଲିକ ମାନେ ସେପରି କରନ୍ତି, ତତ୍ପରେ ସକଳ ପାପକୁ ସ୍ୱୀକାର କରିଥାଉ, ପୁଣି ଶପଥ ଗୁଡ଼ିକୁ ଦସ୍ତଖତ କରିଥାଉ, ଆଉ ବେଦି ନିକଟକୁ ଆମେ ଆସିଥାଉ, ପୁଣି ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିଥାଉ। କିନ୍ତୁ ସବୁକିଛି ବୃଥା ହୋଇଥାଏ, କାରଣ ପରବର୍ତ୍ତୀ ମୁହୂର୍ତ୍ତରେ କେହି ଜଣେ ବ୍ୟକ୍ତି ଆମ୍ଭମାନଙ୍କ ପଥକୁ ଅତିକ୍ରମ କରିଥାନ୍ତି କିମ୍ବା ଅନ୍ୟ କିଛି ଘଟଣା ଘଟେ, ତତ୍ପରେ ପୁରାତନର ସେହି କ୍ରୋଧଟି ପୁନର୍ବାର ଫେରିଆସେ। ପ୍ରତିଟି ସମୟ ଯେତେବେଳେ ବି ଆମମାନେ ସମସ୍ୟା ମଧ୍ୟ ପଡ଼ିଯାଉ କିମ୍ବା ଅନ୍ୟ କିଛି ଘଟଣା ଘଟେ, ଏହା ପୁନର୍ବାର ଘଟେ। ତଥାପି ଏପରି ଏକ ସ୍ଥାନ ମଧ୍ୟ ରହିଛି ଯେଉଁ ସ୍ଥାନକୁ କେହି ଜଣେ ବ୍ୟକ୍ତି ଆସିପାରନ୍ତି, ଏପରି ଏକ ସମୟ ମଧ୍ୟକୁ ଆସିପାରନ୍ତି ଯାହାକି ତାଙ୍କୁ ଚିରସ୍ଥାୟୀ ନିମନ୍ତେ ସବୁଦିନ ପାଇଁ ପରିବର୍ତ୍ତନ କରିଦେବ। କେହି ଯେବେ ମୋ ପାଖକୁ ଆସିବ ମୁଁ ତାକୁ କୌଣସି ପ୍ରକାର ବାହାର କରିଦେବି ନାହିଁ, ଯୀଶୁ ଏପରି କହିଥିଲେ। କେହି ଜଣେ ବ୍ୟକ୍ତି ଈଶ୍ୱରଙ୍କ ନିକଟକୁ ଆସିପାରନ୍ତି, ପୁଣି ତାଙ୍କର ଚିରସ୍ଥାୟୀ ଲକ୍ଷ୍ୟଟି ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ଦେଖାଦିଏ। କେହି ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ସହିତ ଭେଟାଭେଟ କରିପାରନ୍ତି, ତତ୍ପରେ ସେ ଆଉ କଦାପି ପୂର୍ବାବସ୍ଥା ପରିସ୍ଥିତିକୁ କୌଣସି ପ୍ରକାର ଫେରିପାରନ୍ତି ନାହିଁ। ଆପଣମାନେ ପରମେଶ୍ୱର ସହିତ ଭେଟି ପାରନ୍ତି ନାହିଁ, ପୁଣି ପୂର୍ବେ ଥିବା ପରି ସେହି ସ୍ଥାନକୁ ରହିପାରନ୍ତି ନାହିଁ। ଆପଣ ଯଦି ତାଙ୍କଠାରୁ ବିମୁଖ ହୁଅନ୍ତି ତେବେ ପୂର୍ବରୁ ଅଧିକ ଭୟାନକ ବ୍ୟକ୍ତି ଆପଣ ହୋଇପାରନ୍ତି। ଯଦି ଆପଣ ତାଙ୍କୁ ଗ୍ରହଣ କରନ୍ତି ଆପଣ ତ ଅନନ୍ତ ଜୀବନ ଲାଭ କରିଥିଲେ, ପୁଣି ତାଙ୍କର ପ୍ରତିଜ୍ଞା ଅନୁସାରେ ସେ ଶେଷ ଦିନରେ ଆପଣଙ୍କୁ ଉତ୍ଥାପିତ କରିବେ। ଏପରି ଏକ ସମୟ ଥିଲା ଯେତେବେଳେ ଅବ୍ରାହମ ନାମରେ ପରିଚିତ ଥିବା ଜଣେ ବ୍ୟକ୍ତି ଥିଲେ ଯିଏକି କଲଦୀୟ ମାନଙ୍କ ଅଞ୍ଚଳରୁ ବାହାରି ଆସିଥିଲେ, ପୁଣି ସେ ଉର ନାମକ ସହରରେ ବାସ କରୁଥିଲେ। ସେ ଜଣେ ଧାର୍ମିକ ବ୍ୟକ୍ତି ଆଉ ଉତ୍ତମ ପୁରୁଷ ଥିଲେ। ସମ୍ଭବତଃ ଏପରି ହୋଇପାରେ ଯେ ସେ ସମ୍ଭବତଃ ହାସଲ କରିଥିଲେ, ତାଙ୍କର ପିତା ସମ୍ଭବତଃ ମୂର୍ତ୍ତି ପୂଜକ ଥିଲେ, କାରଣ ସେମାନେ ବାବିଲରୁ ଆସିଥିଲେ। ସେ ଜଣେ ଅତି ସାଧାରଣ ବ୍ୟକ୍ତି ଥିଲେ, ପୁଣି ସେ ବୃଦ୍ଧାବସ୍ଥାକୁ ଉପନୀତ ହୋଇଥିଲେ ଆଉ 75 ବର୍ଷର ବୟସ୍କ ଥିଲେ, ତାଙ୍କର ପତ୍ନୀ 65 ବର୍ଷ ବୟସ୍କ ଥିଲେ। ପୁଣି ଏକଦା ଅବ୍ରାହମ ଏପରି ହୋଇପାରେ ଯେ ସମ୍ଭବତଃ ସେ ଦିନେ ବାହାରେ କ୍ଷେତରେ ଥିଲେ, ଶିକାର କରୁଥିଲେ କିମ୍ବା ଅନ୍ୟ ଯାହା କିଛି କାର୍ଯ୍ୟ ଥାଇପାରେ ତାହାକୁ ସେ କରୁଥିଲେ, ବଣର କୋଳି ଗୁଡ଼ିକୁ ଗୋଟାଉଥିଲେ କିମ୍ବା ଅନ୍ୟ ଯାହା କିଛି କାର୍ଯ୍ୟ ତାଙ୍କର ଥିଲା ନା କାହିଁକି ତାହାକୁ ସେ କରୁଥିଲେ, ଆଉ ସେ ପରମେଶ୍ୱରଙ୍କ ଦର୍ଶନ ପାଇଲେ। ପୁଣି ସେହି ସମୟରୁ ସେ ପରିବର୍ତ୍ତନ ହୋଇଗଲେ, ସେ ଏପରି ବିଷୟ ଗୁଡ଼ିକୁ କହିବାକୁ ପାଇଥିଲେ ଯାହାର କିଛି ଅବସ୍ଥିତି ସୁଦ୍ଧା ନଥିଲା, ମାତ୍ର ସେଗୁଡ଼ିକ ଯେ ଥିଲା ଏହାକୁ ସେ ବୁଝିଥିଲେ, କାରଣ ସେ ପରମେଶ୍ୱରଙ୍କୁ ଦର୍ଶନ କରିଥିଲେ। ଯେଉଁ ଘଣ୍ଟା ପୁଣି ଯେଉଁ ମିନିଟରେ ସେ ପରମେଶ୍ୱରଙ୍କୁ ଭେଟିଥିଲେ ତାହାକୁ ମଧ୍ୟ ସେ ଜାଣି ଯାଇଥିଲେ, ଏହା ତାଙ୍କୁ ବଦଳାଇ ଦେଇଥିଲା। ପୁଣି ବହୁତ ଜାତିର ପିତା କହିବା ନିମନ୍ତେ ଈଶ୍ୱର ତାଙ୍କୁ ଆହ୍ୱାନ କରିଥିଲେ, ପରମେଶ୍ୱରଙ୍କୁ ସେ ବିଶ୍ୱାସ କଲେ, ପୁଣି ତାଙ୍କର ପ୍ରତିଜ୍ଞାକୁ ବିଶ୍ୱାସ କଲେ ଯେହେତୁ ସେ ପରମେଶ୍ୱରଙ୍କୁ ଦର୍ଶନ କରିଥିଲେ। 25 ବର୍ଷ ଉତ୍ତରେ ସେମାନେ କଥାବାର୍ତ୍ତା କରୁଥିଲେ, ତାଙ୍କ ସମ୍ବନ୍ଧରେ ଆଲୋଚନା କରିବାକୁ ଚେଷ୍ଟା କରୁଥିଲେ, ତାଙ୍କୁ ଏପରି କହୁଥିଲେ ଯେ ସେ ଯାହାକୁ ବିଶ୍ୱାସ କରୁଥିଲେ ସେଥିରେ କିଛିଟା ବିଭ୍ରାଟ ଥିଲା, ମାତ୍ର ବାଇବେଲ ଏପରି କହିଥିଲା ଯେ ସେ ତ ଦିନକୁ ଦିନ ଆହୁରି ସବଳ ହେଲେ, ଈଶ୍ୱରଙ୍କୁ ପ୍ରଶଂସା ଦେବାରେ ଲାଗିଲେ, କାରଣ ସେ ବୁଝିଥିଲେ ଯେ ଈଶ୍ୱର ଆପଣଙ୍କ ବାକ୍ୟକୁ ରକ୍ଷା କରିବାକୁ ସମର୍ଥ ଥିଲେ। କେହି ଜଣେ ବ୍ୟକ୍ତି ପରମେଶ୍ୱରଙ୍କୁ ଯେତେବେଳେ ଭେଟନ୍ତି ତାହି ତାହାଙ୍କର ପ୍ରତିକ୍ରିୟା ଅଟେ, ଏହା ତାଙ୍କର ରଙ୍ଗ ଢଙ୍ଗକୁ ବଦଳାଇ ଦିଏ, ଏହା ତାଙ୍କ ଏକ ସର୍ବଶ୍ରେଷ୍ଠ ଚେତନାକୁ ଦିଏ। ଯେପରିକି ସେଦିନ ରାତ୍ରି କାଳରେ ମୁଁ କହିଥିଲି, ଜଣେ ପ୍ରାକୃତିକ ମନୁଷ୍ୟ ପାଖରେ କେବଳ 5 ଚେତନାର ଇନ୍ଦ୍ରିୟ ରହିଛି, କିନ୍ତୁ ଜଣେ ବିଶ୍ୱାସୀ ସେ ଯେତେବେଳେ ଈଶ୍ୱରଙ୍କ ସହିତ ସାକ୍ଷାତ କରିଥାଏ ସେ କିଛିଟା ଭିନ୍ନ ଧରଣର ଅନୁଭୂତିକୁ ଲାଭ କରେ। ଏହା ତ ସେହି ସର୍ବଶ୍ରେଷ୍ଠ ଚେତନା ଅଟେ ଯାହାକି ତାଙ୍କୁ ସମ୍ଭବ ଅସମ୍ଭବ ପରିସ୍ଥିତିରୁ ଉର୍ଦ୍ଧ୍ୱକୁ ଉଠାଇଥାଏ। ଯେଉଁ ବିଷୟ ଗୁଡ଼ିକ ଅସମ୍ଭବ ତାହାକୁ ସମ୍ଭବ ବୋଲି ବିଶ୍ୱାସ କରିବାକୁ ଏହା ତାଙ୍କୁ ପ୍ରେରଣା ଦିଏ, ସେଗୁଡ଼ିକ ଯେ ଅବଶ୍ୟ ଘଟିବ ଏହା ତାଙ୍କୁ ବିଶ୍ୱାସ କରିବାକୁ ତଥାପି ପ୍ରେରଣା ଦିଏ। ଯେହେତୁ ଈଶ୍ୱର ସେପରି କହିଥିଲେ, କେହି ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ଯେତେବେଳେ ସାକ୍ଷାତ କରନ୍ତି, କିଛିଟା ବିଶେଷ ଧରଣ ଘଟଣା ଘଟେ। ଏପରି ଏକ ସମୟ ଥିଲା ଯେତେବେଳେ କେହି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ବୁଦ୍ଧି କୌଶଳରେ ପ୍ରଶିକ୍ଷିତ ହୋଇଥିଲେ, ପରମେଶ୍ୱରଙ୍କ ବଚନର ସକଳ ପ୍ରକାରର ନିପୁଣତାରେ ଶିକ୍ଷିତ ହୋଇଥିଲେ। ସେ ତ ଏହିସବୁ ଜ୍ଞାନରୁ ଆକ୍ଷରିକ ରୂପେ ଜାଣିଥିଲେ। ସେ ତ ବିଦ୍ୟାଧ୍ୟୟନରେ ରତ ଥିଲେ। ସେ ସକଳ ପ୍ରକାରର ସ୍ନାତକକୁ ଲାଭ କରିଥିଲେ। ସେ ତ ଏପରି ଚତୁର ଥିଲେ ଯେ ପରିଶେଷରେ ସେ ମିଶ୍ରୀୟ ପଣ୍ଡିତ ମାନଙ୍କୁ ଶିକ୍ଷା ଦେଇପାରିଥିଲେ, ପୁଣି ସେମାନଙ୍କର ଶିକ୍ଷକମାନଙ୍କୁ ସୁଦ୍ଧା ଜ୍ଞାନର ବିଷୟକୁ ଶିଖାଇଥିଲେ। ସେ ତ ଏହିସବୁ ତତ୍ତ୍ୱଜ୍ଞାନକୁ ଆକ୍ଷରିକ ରୂପେ ବୁଝିଥିଲେ। ତଥାପି ଏହାରି ସହିତ ଥାଇ ଜଣେ ଭୟାତର ବ୍ୟକ୍ତି, ଯିଏକି ପ୍ରୟାଣ କରୁଥିଲେ ମରୁଭୂମିର ପଶ୍ଚାଦକୁ ଚାଲିଗଲେ, ପୁଣି ଜଣେ ଅପରିଚିତ ବ୍ୟକ୍ତିଙ୍କର ବେଶପଲ ଚଳାଇବାରେ ଲାଗିଲେ। ମାତ୍ର ଠିକ ସେତିକି ବେଳେ ଏପରି ଏକ ସମୟ ଉପସ୍ଥିତ ହେଲା, ଅର୍ଥାତ୍ ଯେତେବେଳେ ପରମେଶ୍ୱର ତାଙ୍କୁ ଭେଟିଲେ, ସେଠାରେ ଏକ ଜ୍ୱଳନ୍ତ ବୁଦା ମଧ୍ୟରେ ସେ ତାଙ୍କୁ ଭେଟିଲେ। ଆଉ ସେହି ସମୟ ଉତ୍ତରେ ଭାଷା ପରିବର୍ତ୍ତନ ହୋଇଗଲେ, କାରଣ ଏକ ଜ୍ୱଳନ୍ତ ବୁଦାରେ ସେ ପରମେଶ୍ୱର ସହିତ ଦର୍ଶନ କରିଥିଲେ। ଆଉ ପରମେଶ୍ୱରଙ୍କ ସହିତ ମୁଖାମୁଖି ଦର୍ଶନ କଲା ଉତ୍ତରେ ସେ ଆଉ ସମାନ ଧରଣର ବ୍ୟକ୍ତି ହୋଇ ଆଦୌ ରହିପାରିଲେ ନାହିଁ। ଏହି ଜଣେ ପୁରୁଷ କିମ୍ବା ସ୍ତ୍ରୀ ଯେତେବେଳେ କରନ୍ତି, ଆପଣମାନେ ଯେ କେତେ ପ୍ରତିଜ୍ଞା ଗୁଡିକ କରିଥାନ୍ତି ସେସବୁକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ, କିମ୍ବା ଆପଣମାନେ ଯେ କେତେ ନୂତନ ଧରଣ ଘଟଣା ଗୁଡିକୁ ପରିଚିତ କରାନ୍ତି ସେ କଥାକୁ ସୁଦ୍ଧା ମୁଁ ପରବା କରେ ନାହିଁ। ଆପଣମାନେ ଯେତେବେଳେ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ନ ଭେଟନ୍ତି, ଆପଣମାନେ କଦାପି ପରିବର୍ତ୍ତନ ହୋଇପାରନ୍ତି ନାହିଁ। ତଥାପି କେବଳ ଥରକ ପାଇଁ ଆପଣମାନେ ଯେତେବେଳେ ଈଶ୍ୱରଙ୍କୁ ଭେଟନ୍ତି, ତତ୍ପରେ ଆପଣମାନେ ଚିରଦିନ ପାଇଁ ପରିବର୍ତ୍ତିତ ହୋଇ ପଡ଼ନ୍ତି। କେବଳ ଯେ ମଶାଙ୍କୁ ପରିବର୍ତ୍ତନ କରି ପକାଇଥିଲେ ଏପରି ନୁହେଁ, ଏହା ଇସ୍ରାଏଲ ପ୍ରଜାଙ୍କୁ ସୁଦ୍ଧା ପରିବର୍ତ୍ତନ କରିଥିଲେ, ଏହା ମିଶ୍ର ଦେଶକୁ ମଧ୍ୟ ପରିବର୍ତ୍ତନ କରିଥିଲେ, କେତେ ବେଳର ଜଗତକୁ ଏହା ପରିବର୍ତ୍ତନ କରିଥିଲେ। କାରଣ ଜଣେ ବ୍ୟକ୍ତି ପରମେଶ୍ୱରଙ୍କୁ ଭେଟିଥିଲେ, ପୁଣି ତାଙ୍କର ବଚନ ସହିତ ତାଙ୍କୁ ଗ୍ରହଣ କରିଥିଲେ। ଆଜିକାଲି ଯାହାକୁ ଆମମାନେ ଆବଶ୍ୟକ କରୁ ତାହା କେହି ଜଣେ ବ୍ୟକ୍ତି ଅଟନ୍ତି, ଯିଏକି ମୁଖାମୁଖି ହୋଇ ପରମେଶ୍ୱରଙ୍କୁ ଭେଟନ୍ତି, ପୁଣି ତାଙ୍କ ସହିତ କଥାବାର୍ତ୍ତା କରନ୍ତି, ପରିସ୍ଥିତିର ସମ୍ପର୍କରେ ଆଲୋଚନା କରନ୍ତି। ଲୋକମାନେ ପରସ୍ପର ପରମେଶ୍ୱରଙ୍କ ସହିତ ଯେତେବେଳେ ସାକ୍ଷାତ କରନ୍ତି, ସକଳ ପ୍ରକାର ବିଷୟରେ ଏକ ପ୍ରକାର ପରିବର୍ତ୍ତନ ଘଟିଥାଏ। ନିଶ୍ଚିତ ରୂପେ ତାହା ହିଁ, ତେଣୁ ତାହା ହିଁ କେବଳ ଏକମାତ୍ର ପନ୍ଥା ଅଟେ ଯାହାଦ୍ୱାରା ଆମମାନେ ବିଷୟଗୁଡ଼ିକୁ ହାସଲ କରିପାରିବା। ମୂଷା ଜଣେ ଭୟାନକ ବ୍ୟକ୍ତି, ମୂଷା ଏପରି ଜଣେ ବ୍ୟକ୍ତି ଯିଏକି ପ୍ରୟାଣ କରୁଥିଲେ, ସେହି ସମୟରୁ ସେ ପରିବର୍ତ୍ତନ ହୋଇଯାଇଥିଲେ, ପୁଣି ସେହି ସମୟରୁ ସେ ପ୍ରଭୁଙ୍କ ସେବକ ହୋଇଯାଇଥିଲେ। ଏହା ସେହିପରି ଭାବରେ ସର୍ବଦା କାର୍ଯ୍ୟ କରିଥାଏ। କେହି ଜଣେ ବ୍ୟକ୍ତି ପରମେଶ୍ୱର ସହିତ ଯେତେବେଳେ ଭେଟ କରନ୍ତି, ତତ୍ପରେ ସବୁକିଛି ବିଷୟରେ ପରିବର୍ତ୍ତନ ଘଟିଥାଏ। ଏକଦା ଜଣେ ଛୋଟ ବାଳିକା ଥିଲା, 18 ବର୍ଷରୁ ଅଧିକା ବୟସ୍କା ସେ ନଥିଲା, ଏପରି ମଧ୍ୟ ହୋଇପାରେ ଯେ ସେତିକିଟା ବୟସରେ ସେ ନଥିଲା। ଏକଦା ପ୍ରାତଃକାଳରେ ବାଲ୍ଟିଏ ପାଣି ଆଣିବାକୁ ସେ ନିଜ ଗନ୍ତବ୍ୟ ମାର୍ଗରେ ଚାଲିଲା, ନାଜନୀତ ମାର୍ଗରେ ସେ ଥିଲା। ସେ ଜଣେ ଖୁବ୍ ଉତ୍ତମ ସ୍ୱଭାବର ଛୋଟ କିଶୋରୀ ବାଳିକା ଥିଲା, ସେ ବିଶ୍ୱାସ କରିଥିଲା, ତାର ବିଶ୍ୱାସ ଥିଲା। କିନ୍ତୁ ସେହି ଦିନର ପ୍ରାତଃକାଳରେ ସେ ପରମେଶ୍ୱରଙ୍କୁ ଭେଟିଥିଲା, ଆଉ ପରମେଶ୍ୱର ତାଙ୍କୁ କେତେକ ବିଷୟ କହିଥିଲେ, ପୁଣି ସେ ଏହାକୁ ବିଶ୍ୱାସ କରିଥିଲା। ପୁଣି ଏହା ଜଣେ ନାରୀଙ୍କ ଜୀବନରେ ସମସ୍ତ ଶୃଙ୍ଖଳିତ ଅବସ୍ଥାକୁ ପରିବର୍ତ୍ତନ କରି ପକାଇଥାଏ, ପୁଣି ତାଙ୍କୁ ଜଣେ ଅମର ନାରୀ କରି ପକାଏ। ତାଙ୍କ ନାମଟି ମରିୟମ ଥିଲା, ଆମମାନଙ୍କ ପ୍ରଭୁ ଯୀଶୁଙ୍କର ମାତା ଥିଲେ। ସେହି କିଶୋରୀ ନାରୀଟି ଜଣେ ଅତି ସାଧାରଣ ଧରଣର ଛୋଟ ବାଳିକା ଥିଲେ, ତଥାପି ସେ ଈଶ୍ୱରଙ୍କୁ ଭେଟିଥିଲେ, ଆଉ ସେହି ସମୟରୁ କିଛି ବିଶେଷ ଧରଣର ଘଟଣା ଘଟିଥିଲା। ନିଶ୍ଚିତ ରୂପେ ତାହା ହିଁ, ସେତେବେଳେ ପିତର ନାମଧାରେ ଜଣେ ବ୍ୟକ୍ତି ଥିଲେ, ଜଣେ ପୁରାତନ ରୁକ୍ଷ ସ୍ୱଭାବର ମତ୍ସ୍ୟଧାରୀ ଥିଲେ, ଯେପରି ଭାବରେ ସେମାନେ ପରିଚୟକୁ ଆସିପାରିଥିଲେ, ତଦନୁସାରେ ସେ ସମ୍ଭବତଃ ଅତି କର୍କଶ ସ୍ୱଭାବର ବ୍ୟକ୍ତି ଥିଲେ, ଆଉ ସେ ସମ୍ଭବତଃ ଜଣେ ବିରାଟ ଆକୃତି ବିଶିଷ୍ଟ ଅତି ବରିଷ୍ଠ ବ୍ୟକ୍ତି ଥିଲେ। ଯେହେତୁ ଏଠାରେ କିଛି ଦିନ ପୂର୍ବେ ମୁଁ ଏକ ନାଟକକୁ ଦେଖିଥିଲି, ଯାହାକି ଶ୍ରେଷ୍ଠ ମତ୍ସ୍ୟଧାରୀ ବ୍ୟକ୍ତି ଏପରି ପରିଚିତ ଥିଲା, ମୁଁ ବିଚାର କରିଥିଲି ଯେ ଏହା ପିତରଙ୍କ ସମ୍ବନ୍ଧରେ ଏକ ଉତ୍ତମ କିସମର ବର୍ଣ୍ଣନା ଥିଲା। ଯେହେତୁ ସେ ଜଣେ ମହାନ ରୁକ୍ଷ ସ୍ୱଭାବର ବ୍ୟକ୍ତି ଥିଲେ, ସେ କୌଣସି ବିଷୟ ସମ୍ବନ୍ଧରେ ଆଦୌ ମନୋଯୋଗ କରିନଥିଲେ, ସେ ତ ଅକ୍ଲେଶରେ କୌଣସି କଥାକୁ ବିଶ୍ୱାସ କରିନଥିଲେ, କିନ୍ତୁ ଏକଦା ସେ ଈଶ୍ୱରଙ୍କୁ ଭେଟିଥିଲେ, ଆଉ ସେହି ସମୟରୁ ସେ ପରିବର୍ତ୍ତନ ହୋଇଗଲେ, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ହୋଇଗଲେ। ଯେପରିକି କିଛି ସମୟ ପୂର୍ବେ ଭାଇ ଡେଭିଡ୍ ଡ୍ୟୁପ୍ଲେସି କହୁଥିଲେ, ତର୍ଶିସର ସାଉଲଙ୍କ ସମ୍ବନ୍ଧରେ କହୁଥିଲେ, ସେଥିରେ ନରହତ୍ୟାକାରୀ ଥିଲେ, ଯିଏକି ସେହି ନରହତ୍ୟାକାରୀମାନଙ୍କର ପରିଧାନ ଗୁଡ଼ିକୁ ଜଗି ରହିଥିଲେ। ପୁଣି ସ୍ୱଧର୍ମ ରକ୍ଷାର୍ଥେ ହତ ହୋଇଥିବା ସିପାରଙ୍କ ହତ୍ୟାର ଆଉ ମୃତ୍ୟୁର ସାକ୍ଷୀ ଥିଲେ। ଆପଣାର ପକେଟରେ ସେ ମାନ୍ୟତାର ପତ୍ର ଗୁଡାକ ରଖିଥିଲେ। ସକଳ ମଣ୍ଡଳୀର ମୁଖ୍ୟ ପରିଷଦ ଗୁଡିକୁ ଯିବା ନିମନ୍ତେ ଆଜ୍ଞାପତ୍ର ଗୁଡିକୁ ହାସଲ କରିଥିଲେ। ପୁଣି ଯେଉଁମାନେ ଖୁବ୍ ଚିତ୍କାର କରୁଥିଲେ, ପରମେଶ୍ୱରଙ୍କ ମହିମା କୀର୍ତ୍ତନ କରୁଥିଲେ, ପୁଣି ଉଚ୍ଚଧ୍ୱନିରେ ତାଙ୍କ ପ୍ରଶଂସା କରୁଥିଲେ, ସେପରି ଧରଣର ଲୋକମାନଙ୍କୁ ଧରି ବନ୍ଦୀ କରିବାର ଅଧିକାରକୁ ଲାଭ କରିଥିଲେ। ସେ ତ ଫାରୁସୀମାନଙ୍କ ଦୃଷ୍ଟିରେ ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ। ସେ ଫାରୁସୀମାନଙ୍କର ଫାରୁସୀ ଥିଲେ, କିନ୍ତୁ ଏକଦା ସେ ନିଜର ଗନ୍ତବ୍ୟ ସ୍ଥଳ ଦମିଶକର ପଥରେ ଥିଲେ। ପୁଣି ସେ ଈଶ୍ୱରଙ୍କୁ ଭେଟିଥିଲେ, ଏକ ତେଜସ୍କର ଜ୍ୟୋତି ତାଙ୍କ ଚତୁର୍ଦ୍ଦିଗକୁ ପରିଚାଳିତ କଲା। ପୁଣି ସେହି ସମୟରୁ ସେ ତର୍ଶିସର ସାଉଲ ହୋଇ ଆଉ ରହିଲେ ନାହିଁ। ମାତ୍ର ସେ ତ ପାଉଲ ଜଣେ ବିନମ୍ର ବ୍ୟକ୍ତି, ଜଣେ ସାଧାରଣ ବ୍ୟକ୍ତି ହୋଇଗଲେ, କାରଣ ସେ ଈଶ୍ୱରଙ୍କୁ ଭେଟିଥିଲେ। ପୁଣି ଏହା ତାଙ୍କୁ ପରିବର୍ତ୍ତନ କରିଥିଲା। ସେଠାରେ ହାଟଘର ନିକଟରେ ଜଣେ କୁଷ୍ଠି ରୋଗୀ ପଡି ରହିଥିଲା। ଔଷଧ ପତ୍ର ସବୁକିଛି ଆରୋଗ୍ୟତାର ସାଧନ ତାହାକୁ କୌଣସି ପ୍ରକାର ସୁସ୍ଥ କରିପାରି ନଥିଲା। ତାହାର ପଚିସରି ଯାଇଥିବା ସାଧନ ଗୁଡିକ ଏପରି ପ୍ରବଳ ଭାବରେ ଦୁର୍ବଳ ହୋଇପାରିଥିଲା ଯେ ପରିଶେଷରେ ତାହାର ହସ୍ତଦ୍ୱୟ କୌଣସି ପ୍ରକାର ଆଉ ଉପରକୁ ଉଠିପାରିଲା ନାହିଁ। ତତ୍ପରେ ତାହାର ତୈଳ ଗୁଡିକୁ ସେଗୁଡାକୁ ଆଉ ଟାଣି ଆଣି ପାରିଲା ନାହିଁ। ତାହାର ବ୍ୟାଧିଟି ସମ୍ପୂର୍ଣ୍ଣ ରୂପେ ନିରାଶଜନକ ଥିଲା, ତଥାପି ସେ ଈଶ୍ୱରଙ୍କ ସହିତ ସାକ୍ଷାତ କରିଥିଲା। ଏକଦା ଫାଟକ ମଧ୍ୟରୁ ବାହାରକୁ ବାହାରି ଆସୁଥିବା ସମୟରେ ସେ ପରମେଶ୍ୱର ସହିତ ସାକ୍ଷାତ କରିଥିଲା। ପୁଣି ସେ ଅଧମୁଖ ହୋଇ ପଡ଼ିଗଲା, ପୁଣି ତାଙ୍କର ଆରାଧନା କଲା ଆଉ କହିଲା, ଆପଣ ଯଦି ଇଚ୍ଛା କରନ୍ତି ତେବେ ଆପଣ ମୋତେ ସୁସ୍ଥ କରିଦେଇ ପାରନ୍ତି। ଆଉ ସେ କହିଥିଲେ, ତୁମେ ଯେ ପରିଷ୍କୃତ ହୁଅ ଏହା ହିଁ ମୁଁ ଇଚ୍ଛା କରେ। ପୁଣି ସେହି ସମୟଠାରୁ ସେ ଆଉ କଦାପି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲା ନାହିଁ, କାରଣ ସେ ପରମେଶ୍ୱରଙ୍କୁ ଭେଟିଥିଲା। ସେହି ଦିନ ମାନଙ୍କରେ ଜଣେ ଅନ୍ଧ ବ୍ୟକ୍ତି ପଥ ପାର୍ଶ୍ୱରେ ବସିଥିଲେ। ସେ ଅନ୍ଧକାର ମଧ୍ୟରୁ ସ୍ୱଚ୍ଛ ଆଲୋକର ଦର୍ଶନକୁ ଆଦର ଦେଖିପାରି ନଥିଲେ। କୌଣସି ଏପରି ସାଧନ ତାଙ୍କୁ ଆଦର ସାହାଯ୍ୟ କରିପାରିଲା ନାହିଁ। ଏକଦା କେହି ଜଣେ ବ୍ୟକ୍ତି ଜିରିହୋ ସହର ମଧ୍ୟରୁ ବାହାରି ଆସିଲେ। ପୁଣି ସେ ଯେତେବେଳେ ଈଶ୍ୱର ସହିତ ଭେଟ କଲେ ଆଉ ସେହି ସମୟରେ ସେ ଦେଖିପାରିଲେ, ତାଙ୍କ ଦୃଷ୍ଟିଶକ୍ତିକୁ ସେ ଫେରିପାରିଲେ। ଆଲୋକର ପ୍ରଭାତି ଦର୍ଶନଟି ତାଙ୍କ ଦୃଷ୍ଟିଶକ୍ତି ମଧ୍ୟରେ ପ୍ରତିଫଳିତ ହେଲା। ପୁଣି ସେ ପୁନର୍ବାର ଦେଖିପାରିଲେ, ଯେହେତୁ ସେହି ସମୟରେ ସେ ଯୀଶୁଙ୍କୁ ଯେତେବେଳେ ଭେଟିଲେ ସେ ଜଣେ ଭିନ୍ନ ବ୍ୟକ୍ତି ହୋଇଗଲେ। ସେ ତାଙ୍କ ଦୃଷ୍ଟିଶକ୍ତିକୁ ଫେରିପାଇଲେ, ସେ ନିଜର ଦୃଷ୍ଟିଶକ୍ତିକୁ ଫେରିପାଇଲେ ଯେହେତୁ ସେ ଯୀଶୁଙ୍କ ସହିତ ଭେଟ କଲେ। କେହି ଜଣେ ବ୍ୟକ୍ତି ଯେତେବେଳେ ଯୀଶୁଙ୍କୁ ଭେଟନ୍ତି ତାଙ୍କ ଜୀବନରେ ପରିବର୍ତ୍ତନ ଆସେ ଆଉ ସେ ଦୃଷ୍ଟିଶକ୍ତିକୁ ଫେରିପାଇଲେ। କେହି ଜଣେ ବ୍ୟକ୍ତି ଯେତେବେଳେ ଈଶ୍ୱରଙ୍କୁ ଭେଟନ୍ତି କିଛିଟା ଘଟଣା ଅବଶ୍ୟ ସଂଘଟିତ ହୁଏ। ଏକଦା କେହି ଜଣେ ଯୁବକ ବ୍ୟକ୍ତି ଥିଲେ, ଏଥିରେ ସନ୍ଦେହର କୌଣସି କାରଣ ନାହିଁ ଯେ ସେ ରାଷ୍ଟ୍ରର ଜଣେ ଚରିତ୍ରବାନ ନାଗରିକ ଥିଲେ, କିନ୍ତୁ ତାଙ୍କ ଶରୀରରେ ପ୍ରେତାତ୍ମା ଗୁଡିକ ଆସୁଥିଲେ। ପୁଣି ସେ ଏତେ ଦୁର୍ଦ୍ଦାନ୍ତ ଥିଲେ ଯେ କାରାଗାରର ଲୌହ ଫାଟକ ଗୁଡାକ ସୁଦ୍ଧା ତାଙ୍କୁ ଅଟକାଇ ପାରୁନଥିଲେ। ତେଣୁ ସେମାନେ ତାଙ୍କୁ ଚିଙ୍କୁଡି ଗୁଡିକରେ ବାନ୍ଧି ରଖୁଥିଲେ। ପୁଣି ସେ ଆପଣା ଉପରେ ବାହିନୀଭୂତ ଗୁଡିକର ପ୍ରକୋପକୁ ହାସଲ କରିଥିଲେ ଆଉ ସେଗୁଡିକର ସମର୍ଥରେ ଲୌହର ଚିଙ୍କୁଡି ଗୁଡାକ ଛିଣ୍ଡାଉଥିଲେ, ପୁଣି ସେମାନଙ୍କୁ ମୁକ୍ତ କରିପାରୁଥିଲେ। ତତ୍ପରେ ବାହିନୀଭୂତ ଗୁଡିକ ତାହାକୁ କବରସ୍ଥାନ ଆଡ଼କୁ କଢାଇ ନେଉଥିଲେ, ଯେଉଁ ସ୍ଥାନରେ ସେ ଯାଇ ବାସ କରୁଥିଲେ। ପୁଣି ସେ ତୀକ୍ଷ୍ଣ ପଥର ଖଣ୍ଡି ଗୁଡିକୁ ନେଉଥିଲେ ଆଉ ସେ ଏତେ ଦୁର୍ଦ୍ଦାନ୍ତ ହୋଇ ପଡୁଥିଲେ ଯେ ପରିଶେଷରେ ସେ ସ୍ୱୟଂକୁ ଖଣ୍ଡିଆ ଖାବରା କରୁଥିଲେ। ଓହୋ, ଏତେ ଭୟଙ୍କର ଜଣକ ବ୍ୟକ୍ତି ଥିଲେ। ସେହି ପ୍ରେତାତ୍ମା ଗୁଡିକ ତାଙ୍କ ପରୁ ଯେତେବେଳେ ଦୂରେଇ ଯାଉଥିଲେ, ଏଥିରେ ସନ୍ଦେହର କିଛି କାରଣ ନାହିଁ ଯେ ସେ ବିଚାର କରି ସ୍ୱୟଂକୁ ପଚାରୁଥିଲେ, ମୁଁ ଏହି ସ୍ଥାନରେ ପ୍ରକୃତରେ କଣ କରୁଛି। ଆଉ ଠିକ ସେହି ସମୟରେ ସେହି ପ୍ରେତାତ୍ମା ଗୁଡିକ ତାଙ୍କ ପରକୁ ପୁଣି ଚାଲି ଆସୁଥିଲେ, ପୁଣି ତାଙ୍କୁ ଖୁବ୍ ଯନ୍ତ୍ରଣା ଦେଉଥିଲେ ଆଉ ତାଙ୍କୁ ଭାଙ୍ଗି ପକାଉଥିଲେ। ମାତ୍ର ଏକଦା ସେ ଯୀଶୁଙ୍କୁ ଭେଟିଥିଲେ ଆଉ ସେହି ସମୟରୁ ଗତର ସେହି ବାହିନୀ ଭୂତଗ୍ରସ୍ତ ବ୍ୟକ୍ତି ଜଣକ ଆପଣ ସ୍ଥିର ବିଚିତ୍ତକୁ ଲାଭ କରିଥିଲେ, ବସ୍ତ୍ର ପରିଧାନ କରିଥିଲେ, ପୁଣି ତାଙ୍କ ଚରଣ ତଳେ ବସିଥିଲେ। ସେ ଜଣେ ସଭ୍ୟ ବ୍ୟକ୍ତି ପରି ହୋଇ ଯାଇଥିଲେ, ନିଜର ଘରକୁ ଫେରିଥିଲେ, ସେ ସଭ୍ୟତା ବସତି ସ୍ଥାନକୁ ଫେରି ଯାଇଥିଲେ, ସେ ନିଜର ପ୍ରିୟଜନ ମାନଙ୍କ ପାଖକୁ ଫେରି ଯାଇଥିଲେ। ପୁଣି କହିପାରିଥିଲେ, ସେହି ସମୟରୁ ମୁଁ ବଦଳି ଯାଇଛି। ହଁ ତାହା ହିଁ ଏକଦା ସେଠାରେ ସେ ସୁଦୂର କାଳବରୀ ଚୂଳରେ ଯେତେବେଳେ ପରମେଶ୍ୱର ଆଉ ମୃତ୍ୟୁ ପରସ୍ପରକୁ ଭେଟିଥିଲେ, ଯେତେବେଳେ ଜୀବନ ଓ ମୃତ୍ୟୁ ମୁଖାମୁଖି ହୋଇ ସମ୍ବେତ ହୋଇଥିଲେ, ମାତ୍ର ତାହା ଏପରି ଅଟେ ଯେତେବେଳେ ଖ୍ରୀଷ୍ଟ ସେ ଜୀବନ ମୃତ୍ୟୁ ନାହାରକୁ ତା ମଧ୍ୟରୁ କାଢି ଆଣିଥିଲେ, ଆଉ ସେହି ସମୟରୁ ମୃତ୍ୟୁ ଆପଣା ମଧ୍ୟରେ ନାହୁଡକୁ ଆଉ କଦାପି ଧାରଣ କରି ରଖିପାରିଲା ନାହିଁ। ତାର ନିମନ୍ତେ ମୁଁ ଅତ୍ୟଧିକ ରୂପେ ଆନନ୍ଦିତ ଅଟେ। ପରମେଶ୍ୱର ମୃତ୍ୟୁ ଆଉ ଈଶ୍ୱର ଏକତ୍ରିତ ହୋଇ ଭେଟିଲେ, ମୃତ୍ୟୁ ଆଉ ପୂର୍ବପରି ସମାନ ପରାକ୍ରମ ସହିତ ରହିଲା ନାହିଁ, ଏ ଆପଣା ମଧ୍ୟରେ ନାହୁଡକୁ ଧାରଣ କରି ଆଉ ରହି ନାହିଁ। ତେଣୁ କେହି ଜଣେ ଖ୍ରୀଷ୍ଟୀୟ ବିଶ୍ୱାସୀ ସାହସ ସହିତ ଏହାର ସନ୍ନିକଟରେ ଯାଇ ଉପସ୍ଥିତ ହୋଇପାରନ୍ତି, ପୁଣି କହିପାରନ୍ତି, ହେ ମୃତ୍ୟୁ କାହିଁ ତୋର ନାହୁଡ, ହେ କବର ତୋର ଜୟ କେଉଁଠାରେ? କାହିଁକି ସେମାନେ ଉଭୟ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିଥିଲେ, ସେହି ଦିନରେ ଆଉ ସମାନ ସମର୍ଥୀ ହୋଇ ରହିଲେ ନାହିଁ। କେହି ଜଣେ ବ୍ୟକ୍ତି କୌଣସି ଏକ ପରିସ୍ଥିତି ଆଉ ପରିବେଶ ପରମେଶ୍ୱର ସହିତ କେବଳ ଥରକ ପାଇଁ ଯେତେବେଳେ ସାକ୍ଷାତ କରନ୍ତି ସେତେବେଳେ ସେମାନେ ପୂର୍ବପରି ଆଉ ସମାନ ଆଶ୍ରୟ ବିଶିଷ୍ଟ ହୋଇ ରହନ୍ତି ନାହିଁ, ଆପଣ କଦାପି ପୂର୍ବପରି ଆଉ ରହିବେ ନାହିଁ। ଏଠାରେ ଚିକିତ୍ସାଳୟର ଏକ ଖଟରେ ଶୋଇ ରହିଥିବାର ଘଟଣାକୁ ମୁଁ ମନେ ପକାଇପାରେ। ଚିକିତ୍ସକଗଣ ବଞ୍ଚିବା ପାଇଁ ମୋତେ କେବଳ 3 ମିନିଟ ସମୟକୁ ଦେଇଥିଲେ। ମୋର ହୃତ୍ପିଣ୍ଡର କମ୍ପନଟି ମିନିଟକରେ ହାତତର ହେଉଥିଲା। ମୁଁ ପରମେଶ୍ୱରଙ୍କୁ ଭେଟିଥିଲି, ସେହି ସମୟରେ ମୁଁ ଆଉ ପୂରା ଅବସ୍ଥାରେ ନାହିଁ। କିଛିଟା ବିଶେଷ ପ୍ରକାର ଘଟଣା ଘଟିଥିଲା, ମୋ ସହିତ ଘଟିଥିଲା, ଅନ୍ୟ କେହି ବ୍ୟକ୍ତି ମୋତେ କୌଣସି ଭିନ୍ନ ଧରଣର କଥାକୁ କହିପାରିନଥିଲେ। ବିଲି ବ୍ରାନହାମ ମରିଯାଇଥିଲା, ମୁଁ ଈଶ୍ୱରଙ୍କୁ ଭେଟିଥିଲି, ପୁଣି କୌଣସି ଏକ ଶକ୍ତି ମୋ ମଧ୍ୟକୁ ଆସିଥିଲେ, ପୁଣି ଯେ ମୁହୂର୍ତ୍ତରେ ମୁଁ ତାଙ୍କୁ ଭେଟିଥିଲି ତା ପରଠାରୁ ମୁଁ ଆଉ ସମାନ ଧରଣର ବ୍ୟକ୍ତିଟିଏ ହୋଇ ଆଦର ରହିନାହିଁ। ସେ ମୋତେ ପରିବର୍ତ୍ତନ କଲେ, ସେ ମୋତେ ଜଣେ ଭିନ୍ନ ବ୍ୟକ୍ତି କରି ପ୍ରସ୍ତୁତ କଲେ। ମୁଁ ନୂତନ ବର୍ଷର ଏକ ଶପଥକୁ ଆଦୌ ଗ୍ରହଣ କରୁନଥିଲି, ମାତ୍ର ମୁଁ ପରମେଶ୍ୱରଙ୍କୁ ଭେଟିଥିଲି। ପୁରୁଷଗଣ ଆଉ ନାରୀଗଣ ଆପଣମାନେ ପରମେଶ୍ୱର ସହିତ ଯେତେବେଳେ ସାକ୍ଷାତ କରନ୍ତି ଆପଣମାନେ ତତ୍ପରେ ବଦଳି ଯାଇଛନ୍ତି। ଆଜିର ରାତ୍ରିବେଳା ଆମମାନେ ନିଜ ନିଜର ନୂତନ ବର୍ଷ ଶପଥ କରିଥାଉ, ତତ୍ପରେ ସେଗୁଡ଼ାକୁ ଭାଙ୍ଗି ପକାଇବା ପାଇଁ ଆସନ୍ତାକାଲିର ପ୍ରାତଃକାଳରେ ଫେରିଯାଇଥାଉ, ପରବର୍ତ୍ତୀ ଦିବସରେ ସେଗୁଡ଼ିକୁ ଭାଙ୍ଗି ଦେଇଥାଉ। ମାତ୍ର ଆମମାନେ ଯାହାକୁ କରିବାର ଆବଶ୍ୟକ ରହିଛି ତାହା ତ ନୂତନ ବର୍ଷର ଶପଥ ନୁହେଁ, ମାତ୍ର ଆମମାନଙ୍କୁ ମୁଖାମୁଖି ହୋଇ ଈଶ୍ୱରଙ୍କ ସହିତ ରହିବାର ଆବଶ୍ୟକତା ରହିଛି, ପୁଣି ଅନନ୍ତ ଜୀବନକୁ ଆଉ ତାଙ୍କରି ଆତ୍ମାରେ ନୂତନ ରୂପେ ଜନ୍ମଲାଭ କରିବାକୁ ଆବଶ୍ୟକ ରହିଛି। ଏକଦା ଜଣେ ବୃଦ୍ଧ ବ୍ୟକ୍ତି ଥିଲେ, ପୁଣି ସେ ଆପଣା ବିଚାରଧାରାକୁ ନିୟନ୍ତ୍ରିତ କରିପାରୁନଥିଲେ, ଶୈତାନ ଏଥିରୁ ତାଙ୍କୁ ରହିତ ରଖି ଖୁବ୍ ଯନ୍ତ୍ରଣା ଦେଉଥିଲା। ଏକଦା ସେ ବାହାରେ ଖଣ୍ଡିଏ କ୍ଷେତ୍ର ଆଡ଼କୁ ଚାଲିଗଲେ, ପୁଣି ପ୍ରାର୍ଥନା କରିବାକୁ ଆଣ୍ଠେଇ ପଡ଼ିଲେ। ଯେତେବେଳେ ପ୍ରାର୍ଥନା କରୁଥିଲେ ସେ ଏକ ସଙ୍କଟ ମଧ୍ୟକୁ ଆକର୍ଷିତ ହେଲେ, ସେ କହିଲେ, ହେ ଶୈତାନ ଏହା ତୋ ପାଇଁ ଏକ ସ୍ମରଣିକା ହେଉ, ହେ ଶୈତାନ ଯଦି କଦାପି ମୋ ପାଖକୁ ପୁନର୍ବାର ଆସୁ ମୁଁ ତତେ ଏହି ସଙ୍କଟକୁ ସୂଚିତ କରି ଦର୍ଶାଇବି, ମୁଁ ତତେ ଏପରି କହିବି ଯେ ମୁଁ ଠିକ ଏହି ସ୍ଥାନରେ ଈଶ୍ୱରଙ୍କୁ ଭେଟିଥିଲି, ପୁଣି ଏହା ସେହି ସମୟରୁ ଏଇଠାରେ ସମାଧାନ ହୋଇଯାଇଛି। ତାହା ହିଁ ଯାହାକୁ ଆମମାନେ ଆବଶ୍ୟକ କରୁ, କ୍ଷେତ ମଧ୍ୟରେ ଏକ ପ୍ରକାର ସମସ୍ୟା ତା ହୋଇନପାରେ, ଅନ୍ୟ କିନ୍ତୁ ଅନ୍ୟ କୌଣସି ସ୍ଥାନରେ ଅତି ନିକଟରେ କିଛି ତା ଗୃଢ ରହସ୍ୟ ରହିଛି, କୌଣସି ଏକ ସ୍ଥାନରେ ତା ରହିଛି, ଏ ଏକ ବିଷୟ ନୁହେଁ। ଆହେ ଆଜିର ରାତ୍ରିବେଳା ଶତାଧିକ ସଂଖ୍ୟକ ଶପଥ ଗ୍ରହଣ କରାଯିବ, ସହସ୍ରାଧିକ ସଂଖ୍ୟକ ଶପଥ ସେଗୁଡ଼ିକ ମଧ୍ୟରୁ ନିଆଯାଇ ସାରିଅଛି, ତତ୍ପରେ ପରବର୍ତ୍ତୀ ବର୍ଷରେ ସେଗୁଡ଼ିକ ମଧ୍ୟରୁ ସବୁକିଛି ଶପଥକୁ ଆଉ ଥରେ ଆମେ ଗ୍ରହଣ କରିବୁ। ଆମମାନେ ଏପରି କହିବୁ, ଆମେ ମିଛ କଥା କହିବାରୁ ନିବୃତ୍ତ ହେବୁ, ଏହାକୁ କରିବାରୁ ଆମମାନେ ଦୂରେଇ ରହିବୁ, ପୁଣି ଆମମାନେ କ୍ରୋଧ କରିବାରୁ ଆପଣଙ୍କୁ ଦୂରେଇ ରଖିବୁ। ପରମେଶ୍ୱର ପାଇଁ ଆମମାନେ ଅଧିକ ପରିଶ୍ରମ କରିବୁ, ଆମମାନେ ଏହାକୁ କିମ୍ବା ତାହାକୁ କିମ୍ବା ଅନ୍ୟଟିକୁ କରିବୁ, ଏହା ଯେ କେବଳ ବୃଥା ପ୍ରୟାସ ଆଉ ଶପଥ, ଏପରି ବିଷୟକୁ ଆମମାନେ ଦେଖିଥାଉ। ଆଜିର ରାତ୍ରିକାଳରେ ଜଣେ ବ୍ୟକ୍ତିଙ୍କୁ ଯାହା କରିବାକୁ ଆବଶ୍ୟକ ରହିଛି ତାହା ତ ପରମେଶ୍ୱର ସହିତ ମୁଖାମୁଖି ହୋଇ ତାଙ୍କ ନିକଟବର୍ତ୍ତୀ ହେବାର ଆବଶ୍ୟକ ରହିଛି, ଆଉ ସେହି ସମୟଠାରୁ ସେ ଜଣେ ପରିବର୍ତ୍ତିତ ସୃଷ୍ଟି ହୋଇଯାଇଛି। ହାଲେଲୁୟା! ଆରେ ବା, ମୁଁ ଏହାକୁ ଯେପରି ଭାବରେ ବିଶ୍ୱାସ କରେ ତଦୃଶ୍ୟରେ ଏହାକୁ କହିପାରନ୍ତି ବୋଲି ଇଚ୍ଛା କରେ। ତଥାପି କେହି ଜଣେ ବ୍ୟକ୍ତି ପରମେଶ୍ୱର ସହିତ ଯେତେବେଳେ ଭେଟଭେଟ କରନ୍ତି ତତ୍ପରେ ସେ ମୁହୂର୍ତ୍ତରୁ ଆରମ୍ଭ କରି ଆପଣଙ୍କ ଅବଶିଷ୍ଟ ଜୀବନ କାଳରେ ଦିନମାନଙ୍କରେ ସେ ଜଣେ ପରିବର୍ତ୍ତିତ ବ୍ୟକ୍ତି ଅଟନ୍ତି। ସେ ଆଉ ସମୟ ଜୀବନର ବ୍ୟକ୍ତି ହୋଇ ରହନ୍ତି ନାହିଁ, କାରଣ ସେ ଅନନ୍ତ ଜୀବନର ଅଧିକାରୀ ହୋଇସାରିଅଛନ୍ତି, ଏକ ନୂତନ ସୃଷ୍ଟି ଅଟନ୍ତି। ପୁରାତନ ବିଷୟ ସବୁ ଲୋପ ପାଇଯାଇଛି, ପୁଣି ସବୁକିଛି ବିଷୟ ତାଙ୍କ ପାଇଁ ନୂତନ ହୋଇଯାଇଛି, ସେ ନୂତନ ରୂପେ ଦେଖନ୍ତି। ଜଣେ ପୀଡିତ ବ୍ୟକ୍ତି ଈଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିପାରନ୍ତି, ଯେତେବେଳେ କି ଚିକିତ୍ସକ ମହାଶୟ ଏପରି କହିଅଛନ୍ତି ଯେ ମୃତ୍ୟୁବରଣ କରିବାକୁ ଯାଉଅଛନ୍ତି, ତଥାପି ପରମେଶ୍ୱରଙ୍କ ଉପସ୍ଥିତିରେ ସେ ଗମନାଗମନ କରିପାରନ୍ତି, ପୁଣି ନିଜ ସମସ୍ତ ବିଷୟରେ ନିବେଦନ କରିପାରନ୍ତି। ଆଉ ସେହି ସମୟରୁ ସେ ଜଣେ ଭିନ୍ନ ଧରଣର ବ୍ୟକ୍ତି ହୋଇ ପରିଚିତ ହେବେ, ଲୋକଲୋଚନକୁ ସେପରି ହୋଇ ଚାଲି ଆସିବେ। ମୁଁ ତ କଂଗ୍ରେସର ପ୍ରମୁଖ ବ୍ୟକ୍ତି ହଫ୍ସୋଙ୍କୁ ମନେ ପକାଏ, ଯିଏକି 66 ବର୍ଷ ଧରି ଚକଯୁକ୍ତ ବାହନରେ ବସି ରହୁଥିଲେ। ସେହି ରାତ୍ରି କାଳରେ ଦୂରବର୍ତ୍ତୀ କାଲିଫର୍ଣ୍ଣିଆରେ ଯେତେବେଳେ ପବିତ୍ର ଆତ୍ମା ଅବତରଣ ହୋଇ ଆସିଲେ, ପୁଣି କଥା କହିବାକୁ ଆରମ୍ଭ କଲେ, ସେ ଈଶ୍ୱରଙ୍କ ସହିତ ସାକ୍ଷାତ କଲେ। ଆଉ ସେହି ସମୟରେ ସେ ବିନା ଆଶାବାଡ଼ିର ସାହାଯ୍ୟରେ ଚାଲି ପାରିବାକୁ ସକ୍ଷମ ହେଲେ। ମୁଁ କର୍କଟ ରୋଗରେ ଶଯ୍ୟାଶ ଲୋକଙ୍କୁ ଦେଖିଛି, ସେ ପ୍ରକାର ଅବସରକୁ ଦେଖିଛି ଯେଉଁମାନେ କି ପୁରାପୁରି ଭାବରେ ସଂକ୍ରମିତ ହୋଇସାରିଥିଲେ, ପୁଣି ଏକ କଙ୍କାଳ ଛାଇ ବିନୁ ଅଧିକ କିଛି ନଥିଲେ, ପୁଣି ଚିକିତ୍ସକ ଗଣ ଅସହାୟ ଅବସ୍ଥାରେ କେବଳ ଚାଲି ଯାଉଥିଲେ, ଆଉ କହୁଥିଲେ ସେମାନେ ଆଶାହୀନ ହୋଇସାରିଛନ୍ତି, ସେମାନଙ୍କର ସମୟ ଉପସ୍ଥିତ ହୋଇସାରିଛି, ସେମାନଙ୍କର ପ୍ରିୟଜନ ଆତ୍ମୀୟଗଣ ଆସି ସମ୍ମତ ହେଉଥିଲେ, ପୁଣି ସେମାନେ କହିପାରିଲା ଭଳି ଶେଷ ଶବ୍ଦ କହିବା ନିମନ୍ତେ, ପୁଣି ସେମାନଙ୍କୁ ଟିକେ ଉତ୍ସାହିତ କରିବା ନିମନ୍ତେ ଏକତ୍ର ହେଉଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଭେଟିଥିଲେ, ଆଉ ସେହି ସମୟରୁ ସେମାନେ ବଦଳି ଯାଇଥିଲେ, ସେମାନେ ଏକ ଭିନ୍ନ ଧରଣ ଜୀବନକୁ ଅତିବାହିତ କରିଥିଲେ। ଜଣେ କଳୁଷିତ ନାରୀଙ୍କୁ ମୁଁ ସେଠାକାର ରାସ୍ତା ଉପରେ ଦେଖିପାରେ, ମୁଁ ଜଣେ ମଦ୍ୟପ ବ୍ୟକ୍ତିଙ୍କୁ ନିଶାଖୋର ଅବସ୍ଥାରେ ସେଠା ସ୍ଥିତ ମଦ୍ୟଶାଳା ଦେଖିପାରେ, ସେଠାକାର ଏକ ଆରାଧନାଳୟରେ ଜଣେ ଭଣ୍ଡ ବ୍ୟକ୍ତିଙ୍କୁ ଦେଖିପାରେ। ଏହିପରି ସ୍ୱଭାବ ବିଶିଷ୍ଟ ବିଭିନ୍ନ ଧରଣ ଲୋକମାନଙ୍କୁ ଲୋକ ଗୁଡାକ ରହିଛନ୍ତି, ପୁଣି ପ୍ରତ୍ୟେକ ନୂତନ ବର୍ଷର ଅବସରରେ ଏକ ପ୍ରକାର ନୂତନ ଅଧ୍ୟାୟକୁ ଖୋଲନ୍ତି, ପୁଣି କିଛିଟା ଭିନ୍ନ ଧରଣ କାର୍ଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି, କେତେକ ପୁନରୁତ୍ଥାନ କେନ୍ଦ୍ରକୁ ପ୍ରସ୍ତୁତ କରିବାକୁ ଯତ୍ନ କରୁଛନ୍ତି, ପୁଣି ସେହିପରି ଧରଣ କାର୍ଯ୍ୟଗୁଡ଼ିକ କରିବା ପାଇଁ ଚେଷ୍ଟା କରୁଛନ୍ତି। କେବଳ ଥରକର ପାଇଁ ସେମାନଙ୍କୁ ପରମେଶ୍ୱର ସହିତ ଭେଟଭେଟ କରିବାକୁ ସୁଯୋଗ ଦାନ କରନ୍ତୁ, ତତ୍ପରେ ସେହି ସମୟରୁ ଲକ୍ଷ୍ୟ କରନ୍ତୁ। ଯେଉଁମାନେ ମୃତ୍ୟୁଚ୍ଛାୟାର ଉପତ୍ୟକାରେ ବସିଥିଲେ, ପ୍ରଭୁ ଯୀଶୁ ସେହି ସମୟରୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। ପୁଣି ଆଜିର ରାତ୍ରି କାଳରେ ମୁଁ ଏପରି କହେ, କେହି ଜଣେ ବ୍ୟକ୍ତି ଯଦି ପ୍ରକୃତରେ ବାସ୍ତବକାରେ ପରିବର୍ତ୍ତନକୁ ଆବଶ୍ୟକ କରନ୍ତି, ତାଙ୍କ ଜୀବନରେ ତାହାକୁ ଘଟିବାର ବିଷୟକୁ ଚାହାନ୍ତି, ତେବେ ତାଙ୍କୁ ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ମୁଖାମୁଖି ହୋଇ ଆସିବାକୁ ଦିଅନ୍ତୁ, ପୁଣି କେବଳ ଥରକ ପାଇଁ ତାଙ୍କୁ ଭେଟନ୍ତୁ। ତତ୍ପରେ ସେ କହିପାରନ୍ତି, ସେହି ଅବସର କାଳରୁ ସେହି ସମୟରୁ ମୁଁ ଜଣେ ପରିବର୍ତ୍ତିତ ମନୁଷ୍ୟ ହୋଇଯାଇଥିଲି, ମୁଁ ଅନୁଭୂତି ଦ୍ୱାରା ଏହାକୁ ଜାଣେ। ଖୁବ୍ ଅଳ୍ପ ସମୟ ଉତ୍ତାରେ ଏଠାକାର ବେଦୀର ଚାରିପାଖକୁ ଘେରିଯାଏ ଲୋକମାନେ ସମବେତ ହେବେ। ଆପଣମାନେ ନିଜ ନିଜ ଜୀବନ ଗୁଡିକୁ ନୂତନ ରୂପେ ସମର୍ପଣ କରୁଥିବେ, ଆପଣମାନେ କେତେକ ବିଷୟକୁ ପରିତ୍ୟାଗ କରୁଥିବେ, ପୁଣି କେତେକ ବିଷୟକୁ ବେଦୀ ପରେ ଅର୍ପଣ କରୁଥିବେ। ହେ ଭାଇ, ମୋତେ ଆପଣଙ୍କୁ କିଛିଟା ପରାମର୍ଶ ଦେବାକୁ ଦିଅନ୍ତୁ। ଆପଣ ଯଦି କଦାପି ଈଶ୍ୱରଙ୍କୁ ମୁଖାମୁଖି ହୋଇ ଭେଟି ନଥିଲେ, ତେବେ ଆପଣଙ୍କୁ ମୋତେ କିଛିଟା ବିଷୟ କହିବାକୁ ଦିଅନ୍ତୁ। ଆପଣ ବେଦୀ ନିକଟରେ ଅଟକି ରହନ୍ତୁ, ପରମେଶ୍ୱରଙ୍କ ସହିତ ନ ଭେଟିଲା ପର୍ଯ୍ୟନ୍ତ ସେଠାରେ ଅଟକି ରହନ୍ତୁ, ତେବେ ଯାଏ ସେ ନୂତନ ବର୍ଷର ରାତ୍ରି ବେଳାକୁ ଆପଣ ଅଙ୍ଗୁଳି ଦେଖାଇ ଦର୍ଶାଇ ପାରନ୍ତି। ଏପରି ନ କହନ୍ତି, ମୁଁ ଏକ ନୂତନ ଅଧ୍ୟାୟକୁ ଖୋଲିଥିଲି, ମୁଁ ଏକ ନୂତନ ଶବଦକୁ କରିଥିଲି, କିନ୍ତୁ ସେହି ସମୟରୁ ମୁଁ ଈଶ୍ୱରଙ୍କୁ ଭେଟିଥିଲି, ଏପରି କହିପାରନ୍ତି। ତତ୍ପରେ ଜୀବନଟି ପରିବର୍ତ୍ତନ ହୋଇଥିଲା, ପୁଣି ବିଷୟ ଗୁଡିକ ଭିନ୍ନ ଧରଣର ହୋଇଥିଲା, ଆଉ ସବୁକିଛି ବିଷୟ ମୋ ପାଇଁ ଭିନ୍ନ ଧରଣର ହୋଇଯାଇଥିଲା। ସେହି ସମୟରୁ ପୁନର୍ବାର ପରିବର୍ତ୍ତିତ ହୋଇଥିଲା, ଯେଉଁ ସମୟରେ ଆପଣ ଈଶ୍ୱରଙ୍କୁ ଭେଟିଥିଲେ ସେହି ସମୟରେ ଘଟିଥିଲା। ଏହା ତ ନୂତନ ବର୍ଷ ଏକ ଅବସରକୁ ଭେଟିବାର ବେଳା ନୁହେଁ, କିଛି କାଳ ଉତ୍ତରେ ଆମମାନେ ଏହାକୁ ସାମ୍ନା କରିବାକୁ ଯାଉଅଛୁ, କିଛି ସମୟ ଉତ୍ତରେ ମୋର ଧାରଣା ଅନୁସାରେ ପ୍ରାୟ 2.5 ଘଣ୍ଟା ଉତ୍ତରେ ତାହାକୁ ଦେଖିବାକୁ ଯାଉଛୁ, ହୋଇପାରେ ତାଠାରେ ମଧ୍ୟ ଅଳ୍ପ ସମୟ ଉତ୍ତରେ ଏକ ନୂତନ ବର୍ଷ ବେଳାକୁ ଆମମାନେ ମୁଖାମୁଖି ହୋଇ ଦେଖିବାକୁ ଯାଉଛୁ। କେତେକ ଶପଥର ସହିତ ଆମମାନେ ଏହାକୁ ଭେଟିବୁ, କେତେକ ସର୍ତ୍ତର ସହିତ ଆବଦ୍ଧ ହୋଇ ଆମେ ଏହାକୁ ଭେଟିବୁ, ଉତ୍ତମ ଧରଣର ଅଭିଳାଷ ସହିତ ଥାଇ ଆମମାନେ ଏହାକୁ ଭେଟିବୁ। ଏପରି କହୁଥିବା ଦ୍ୱାରା ଆମମାନେ ଏହାକୁ ଭେଟିବୁ ଯେ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିବାକୁ ଚେଷ୍ଟାରେ ଥାଇ ଆମମାନେ ଏହାକୁ ଭେଟିବୁ। ଭିନ୍ନ ଧରଣର ଆଚରଣକୁ ସମ୍ପାଦନ କରିବାର ପ୍ରୟାସ କରି ଆମମାନେ ଏହାକୁ ଭେଟିବୁ। ତାହା ସବୁ ତ ଅତି ଉତ୍ତମ ଧରଣର ଅଭିପ୍ରାୟ ଅଟେ। ଏହା ତାହାକୁ ମୁଁ ଖୁବ୍ ପସନ୍ଦ କରେ। ହେ ଭାଇ, ଆପଣ ସର୍ବପ୍ରଥମେ ଈଶ୍ୱରଙ୍କ ସହିତ ଭେଟାଭେଟ ନ କରିବା ପର୍ଯ୍ୟନ୍ତ ଏହା କଦାପି ଚିରସ୍ଥାୟୀ ହେବ ନାହିଁ। ପ୍ରଥମେ ଆପଣ ଈଶ୍ୱରଙ୍କ ସହିତ ଯେତେବେଳେ ଭେଟାଭେଟ କରନ୍ତି, ଆଉ ସେହି ସମୟଠାରୁ ପ୍ରତିଟି ବିଷୟ ଏକ ଭିନ୍ନ ଧରଣର ମୋଡ଼କୁ ନେବ। ଆମମାନେ ନିଜ ନିଜର ମସ୍ତକ ଯେତେବେଳେ ଅବନତ କରି ରଖିଥାଉ, ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ହେ ପ୍ରଭୁ, ମୁଁ ତ ସେହି ଘଡ଼ିଟିକୁ ମନେ ପକାଏ ଯେତେବେଳେ ମୁଁ ଆପଣଙ୍କୁ ଭେଟିଥିଲି। ମୁଁ ଜଣେ ଦିନହୀନ ଅସହାୟ ବ୍ୟକ୍ତି ପଡ଼ିଥିଲି, ଯିଏକି ନୈତିକ ପୁଣି ଉତ୍ତମ ଜୀବନକୁ ଯାପନ କରୁଥିଲି। ଇଆଡ଼େ ସିଆଡ଼େ ଦୌଡ଼ାଦୌଡ଼ି କରୁନଥିଲି, ମଦ୍ୟପାନ କରୁନଥିଲି, କିମ୍ବା ଜୁଆ ଖେଳୁନଥିଲି, କିମ୍ବା ଧୂମ୍ରପାନ କରୁନଥିଲି, ଅଥବା ଅନ୍ୟ କିଛି ଅପକର୍ମ କରୁନଥିଲି। ତଥାପି ହେ ପ୍ରଭୁ, ମୁଁ ଜାଣେ ଯେ ଚିକିତ୍ସାଳୟ ସେ କୋଠରୀର ମଧ୍ୟକୁ ମୃତ୍ୟୁ ଯେତେବେଳେ ଚାରି ଆଡ଼କୁ ଘେରି ରହିଥିଲା, ଧୀରେ ଧୀରେ ପ୍ରବେଶ କରୁଥିଲା। ପ୍ରାୟ 20 ବର୍ଷ ତଳେ ସେପରି ଧରଣର ହୋଇ ପ୍ରବେଶ କରୁଥିଲା। ସେତେବେଳେ ମୋର ଜୀବନଟାର କିଛି ବିଷୟ ଅଭାବ ଦେଖାଯାଇଥିଲା। ସେହିଠାରେ ମୁଁ ପରମେଶ୍ୱରଙ୍କୁ ଭେଟିଲି। ପୁଣି ସେହି ସମୟରୁ ଏକ ଭିନ୍ନତା ଦେଖାଗଲା। ହେ ପ୍ରଭୁ, ସେହି ସମୟରୁ ଆରମ୍ଭ କରି ମୁଁ ଆପଣଙ୍କର ସେବା କରିବାକୁ ଚେଷ୍ଟା କରିଆସିଛି। ମୋର ଜୀବନଟି ପରିବର୍ତ୍ତନ ହୋଇଯାଇଛି, ଆଉ ପ୍ରତିଟି ବିଷୟ ଭିନ୍ନ ରୂପେ ଦେଖାଦିଏ। ହେ ପ୍ରଭୁ, ମୁଁ ଯେ ଆପଣଙ୍କୁ ଭେଟିଥିଲି, ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ପୁଣି ଆଜିର ରାତ୍ରିବେଳା ନୂତନ ବର୍ଷକୁ ସାମ୍ନା କରୁଥିବା ଅବସରରେ ମୁଁ ଏପରି କହିବାକୁ ପ୍ରସନ୍ନ ଯେ ମୋର ହୃଦୟରେ ମୁଁ ଏହାକୁ ଜୀବିତ ଈଶ୍ୱରଙ୍କ ଆତ୍ମାରେ ସାମ୍ନା କରିପାରେ। ହେ ପ୍ରଭୁ, ଆମମାନଙ୍କୁ ଅନୁଭୂତି ପ୍ରଦାନ କରନ୍ତୁ, ଆପଣଙ୍କ କରୁଣା ଆଉ ଦୟା ଆମମାନଙ୍କୁ ପ୍ରଦାନ କରନ୍ତୁ, ଆମମାନଙ୍କ ସକଳ ପାପରୁ ଆମମାନଙ୍କୁ କ୍ଷମାଦାନ କରନ୍ତୁ। ପୁଣି ଏହି ସମ୍ପୂର୍ଣ୍ଣ ବର୍ଷରେ ଆଗମନ କରୁଥିବା ସମ୍ପୂର୍ଣ୍ଣ ବର୍ଷରେ ହେ ପ୍ରଭୁ ପରମେଶ୍ୱର, ଆମମାନଙ୍କୁ ଏକ ଅନୁଭବର ସହିତ ବାସ କରିବାକୁ ଦିଅନ୍ତୁ, ଯେପରିକି ତଦ୍ୱାରା ବୁଝାପଡେ ଯେ ଆମମାନେ ଆପଣଙ୍କ ସହିତ ସାକ୍ଷାତ କରିଅଛୁ। ପୁଣି ଆମମାନଙ୍କ ଜୀବନ ଗୁଡିକ ପରିବର୍ତ୍ତନ ହୋଇସାରିଛି। ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ, ଆମମାନଙ୍କର ସକଳ ପ୍ରକାର ତ୍ରୁଟି ଦୁର୍ବଳତାରୁ ଆମମାନଙ୍କୁ କ୍ଷମା କରି ଦିଅନ୍ତୁ। ଆମମାନଙ୍କ ମଧ୍ୟରେ ଆପଣଙ୍କ ପବିତ୍ର ଆତ୍ମାଙ୍କୁ ସ୍ଥାନାଧିକାର କରାନ୍ତୁ, ଆମମାନଙ୍କୁ ପଥ ପ୍ରଦର୍ଶନ କରାନ୍ତୁ, ପୁଣି ଆମମାନଙ୍କୁ କଢାଇ ନିଅନ୍ତୁ। ପିତା ପରମେଶ୍ୱର, ଏଇଠାରେ 1960 ମୋତେ ସାମ୍ନା କରୁଅଛି। ପୁଣି ବିଶ୍ୱଭର ଉପାସନା ପାଇଁ କେପରି ସ୍ଥଳେ ଏକ ସୁଯୋଗର ଅବସର ରହିଛି, ଯେଉଁପରି ସ୍ଥଳେ ଏପରି ଅନୁଭୂତ ହୁଏ ଯେପରିକି ସହସ୍ର ସହସ୍ର ଥର ପାଇଁ 10 ସହସ୍ରାଧିକ ସଂଖ୍ୟକ ମୂର୍ତ୍ତି ପୂଜକ ପରମେଶ୍ୱର ହିତଗଣ ପୁଣି ଏପରି ଏକାଧିକ ଅବିଶ୍ୱାସୀଗଣ ସମ୍ଭବତଃ ଆପଣଙ୍କ ନିକଟକୁ ଆସିପାରନ୍ତି। ଆହେ ପ୍ରଭୁ ପରମେଶ୍ୱର, ଆପଣଙ୍କ ଆତ୍ମା ମୋର ଅନ୍ତରରେ ଥିବା ଯୋଗୁଁ ଆଜିର ରାତ୍ରି କାଳରେ ମୁଁ ଆପଣଙ୍କର ବେଦୀ ନିକଟକୁ ଆସୁଅଛି, ପୁଣି ଆପଣଙ୍କୁ ସାମ୍ନା କରୁଅଛି, ଆଉ କହୁଅଛି ହେ ଈଶ୍ୱର, ମୋତେ ସାହାଯ୍ୟ କରନ୍ତୁ, ମୋର ହୃଦୟଟି ଉତ୍ସାହରେ ପ୍ରଜ୍ୱଳିତ ହେଉଅଛି। ହେ ପ୍ରଭୁ, ମୁଁ ଆପଣଙ୍କୁ ପ୍ରେମ କରେ, ଆରାଧନାର ମଧ୍ୟରେ ମୁଁ ସ୍ୱୟଂକୁ ଆପଣଙ୍କଠାରେ ଅର୍ପଣ କରେ। ଯେ କୌଣସି ସ୍ଥାନକୁ ଆପଣ ମୋତେ କଢାଇ ଦେବାକୁ ଚାହାନ୍ତି, ସେହି ସ୍ଥାନକୁ କଢାଇ ନିଅନ୍ତୁ। ହେ ପ୍ରଭୁ, କେବଳ କୁହନ୍ତୁ, ଆଉ ମୁଁ ଅଗ୍ରସର ହେବି। ମୋହର ମଣ୍ଡଳୀକୁ ଆଶୀର୍ବାଦ କରନ୍ତୁ, ଭାଇ ନେଭିଲଙ୍କୁ ଆଶୀର୍ବାଦ କରନ୍ତୁ, ଏଠାରେ ଉପସ୍ଥିତ ଥିବା ସକଳ ଜନଙ୍କୁ, ପୁଣି ଅପରିଚିତ ଜଣଙ୍କୁ ଯେଉଁମାନେ ଆମମାନଙ୍କ ଦଳ ଗୁଡିକର ମଧ୍ୟରେ ଉପସ୍ଥିତ ଅଛନ୍ତି, ହେ ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ। ତତ୍ପରେ ସେହିସବୁ ପାଳକଗଣଙ୍କୁ ଯେଉଁମାନେ ପରକୁ ପର କରି ବାକ୍ୟ ପ୍ରଚାର କରିବେ, ସେମାନଙ୍କୁ ଏହି ସନ୍ଧ୍ୟାକାଳ ପ୍ରଚାର କରିବେ। ହେ ପ୍ରଭୁ, ପ୍ରାର୍ଥନା କରି କହେ ଯେ ଆପଣ ସେମାନଙ୍କ ସେବା କାର୍ଯ୍ୟକୁ ଆଶୀର୍ବାଦ କରିବେ। ଭାଇ ନେଭିଲଙ୍କୁ ଆଶୀର୍ବାଦ କରନ୍ତୁ, ଭାଇ ଜୁନି ଜ୍ୟାକ୍ସନଙ୍କୁ ଆଶୀର୍ବାଦ କରନ୍ତୁ, ଭାଇ ବିଲରଙ୍କୁ, ପୁଣି ଏହିସବୁ ପାଳକଙ୍କୁ ହେ ପିତା ଆଶୀର୍ବାଦ କରନ୍ତୁ। ଆମ ସମସ୍ତଙ୍କୁ ଏହି 1960 ଏକ ମହାନ ଅନୁଗ୍ରହକୁ ପ୍ରଦାନ କରନ୍ତୁ। ପ୍ରଭୁ, ଆମମାନେ ସମସ୍ତେ ଯେଉଁମାନେ ଏହାକୁ ବୁଝୁ ଯେ ଆମେମାନେ ଆପଣଙ୍କୁ ଭେଟିଥିଲୁ, ମୁଖାମୁଖି ହୋଇ ଭେଟିଥିଲୁ, ପୁଣି ଆପଣଙ୍କ ଆତ୍ମାରେ ଜାତ ହେବାର ଅର୍ଥ ଯେ କ'ଣ ତାହାକୁ ବୁଝୁ। ଆମକୁ ଆପଣଙ୍କର ଚିରସ୍ଥାୟୀ ଅନୁଗ୍ରହଟିକୁ ଆପଣଙ୍କ ସେବା କରିବାକୁ ପ୍ରଦାନ କରନ୍ତୁ। ଯୀଶୁ ଖ୍ରୀଷ୍ଟ ନାମରେ ଆମମାନେ ନିବେଦନ କରୁ, ଆମେନ୍। ଆପଣ ତାଙ୍କୁ ସ୍ନେହ କରନ୍ତି କି? 1960 ଏହାକୁ ସେପରି ହେବାକୁ ଆଦୌ ଦିଆ ନ ଯାଉ ଯେ ମୁଁ ଏକ ନୂତନ ଅଧ୍ୟାୟ ଖୋଲିଥିଲି। ମୁଁ ଏକ ନୂତନ ପ୍ରକାର ଜୀବନକୁ ଆରମ୍ଭ କରିବାକୁ ଯତ୍ନ କରେ, ଏହାକୁ ସେପରି ହେବାକୁ ଦିଆ ନ ଯାଉ, ମାତ୍ର ଏହାକୁ ସେପରି ହେବାକୁ ଦିଅନ୍ତୁ ଯେ ମୁଁ ଈଶ୍ୱରଙ୍କୁ ଭେଟିଥିଲି। ପୁଣି ସେହି ସମୟ ପରଠାରୁ ମୁଁ ଏପରି ଏକ ଶାନ୍ତିର ଅଧିକାରୀ ହୋଇଛି ଯାହାକି ବୋଧର ଅଗମ୍ୟ ଅଟେ। ମୁଁ ଅପ୍ରକାଶିତ ଆନନ୍ଦକୁ ଲାଭ କରିଥିଲି, ପୁଣି ଅତ୍ୟଧିକ ଆନନ୍ଦକୁ ଲାଭ କରିଅଛି। ମୁଁ ଏକ ପ୍ରକାର ସନ୍ତୁଷ୍ଟିକୁ ଲାଭ କରିଥିଲି, ଏପରିକି ମୃତ୍ୟୁ ଯଦି ମୋର ନିକଟକୁ ଆସେ, ମୁଁ ମୋର ଶେଷ ନିଶ୍ୱାସକୁ ତ୍ୟାଗ କରିବାର ମୁହୂର୍ତ୍ତ ମଧ୍ୟରେ ଈଶ୍ୱରଙ୍କ ବାହୁରେ ମଧ୍ୟ ରହିଥିବି। କଣ ଯେ ଆସେ ଆବା ଯାଏ, ସେଥିପାଇଁ ଭୃକ୍ଷେପ କରିବାର କିଛି ନାହିଁ। ଯଦି ସେମାନେ ଚାହାନ୍ତି ରବିବାର ରାତ୍ରିକ ସେମାନେ ତାହାକୁ ଭାଷଣ ପକାଇ ଦିଅନ୍ତୁ, ସେମାନେ ସେପରି ହେବାକୁ ଚାହାନ୍ତି। ତାଙ୍କ ସହିତ ଆମେ ମହିବାକୁ ନ ଯିବା ପର୍ଯ୍ୟନ୍ତ ବୋମାଟି କଦାପି ଆର୍ପାର ହୋଇ ଧ୍ୱଂସ କରିବ ନାହିଁ। ଆମେନ୍। କୌଣସି ବିଷୟରେ ନାହିଁ ଯାହାକି ଆମର କ୍ଷତି କରିବ। ହାଲେଲୁୟା। ମୁଁ ଯେ ପରମେଶ୍ୱରଙ୍କୁ ଭେଟିଥିଲି ଏଥିରେ ମୁଁ ଖୁବ୍ ଆନନ୍ଦିତ ଅଟେ। ସେହି ସମୟଠାରୁ ଏପରି କହିବା ପାଇଁ ମୁଁ ଖୁବ୍ ଆନନ୍ଦିତ ଅଟେ। ଏହାକୁ ଉପଯୁକ୍ତ ସ୍ଥାନରେ ପ୍ରୟୋଗ କରନ୍ତୁ। ପରମେଶ୍ୱରଙ୍କୁ ମୁଁ ଯେତେବେଳେ ଭେଟିଲି, କିଛିଟା ବିଶେଷ ଧର ଘଟଣା ଘଟିଲା। ସେହି ମୁହୂର୍ତ୍ତରେ ଏହା ବଦଳି ଗଲା। ସେହି ସମୟରେ ମୁଁ ବଦଳି ଯାଇଛି। ଆଜିର ରାତ୍ରିବେଳା ମୁଁ ଯେ ଏହି ପଥର ଯାତ୍ରୀ, ତେଣୁକରି ମୁଁ ଖୁବ୍ ଆନନ୍ଦିତ ଅଟେ। ପରମେଶ୍ୱରଙ୍କ ମହିମାର ପୁଣି ସମର୍ଥର ସାକ୍ଷୀ ସ୍ୱରୂପ ହୋଇଥିବାରୁ ମୁଁ ପ୍ରସନ୍ନ। ଏଠାରେ ସ୍ଥିତ ଏକ କ୍ଷୁଦ୍ର ପୁରାତନ କିଛିଟା ବିଷୟ ରହିଛି। ପୁଣି ଈଶ୍ୱର ଏହି ସ୍ଥାନକୁ ଓହ୍ଲାଇ ଆସନ୍ତି, ମୋତେ ତାଙ୍କ କରୁଣାକୁ ଦିଅନ୍ତି, ପୁଣି ମୋତେ ମୁକ୍ତ କଲେ, ମୋତେ ସୁସ୍ଥ କଲେ, ଆଉ ଆପଣଙ୍କ ଆତ୍ମାରେ ମୋତେ ଭରି ଦେଲେ, ପୁଣି ମୋତେ ତାଙ୍କର ସୁସମାଚାରକୁ ପ୍ରଚାର କରିବାକୁ ଦିଅନ୍ତି ଯାହାକି ଜଗତରେ ଥିବା ଅନ୍ୟାନ୍ୟ ବିଷୟ ଅପେକ୍ଷା ସବୁଠାରୁ ଶ୍ରେଷ୍ଠ ସମ୍ମାନ ଅଟେ। ସେହି ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମୁଁ ଗୋଟିଏ ମାତ୍ର ସନ୍ତୋଷର କାରଣ ପାଇଲି ନାହିଁ, ମାତ୍ର ଏହି ସକଳ ଅବସର କାଳେ ମୁଁ ଧନ୍ୟବାଦୀ ହୋଇ ରହିଅଛି। ପୁଣି ଚିରଦିନ ଯାଏ ମୁଁ ଧନ୍ୟବାଦୀ ହୋଇ ରହିଥିବି ଯେ ମୁଁ ଈଶ୍ୱରଙ୍କୁ ଭେଟିଥିଲି। ପରେ ସପମାନଙ୍କୁ ଆଶୀର୍ବାଦ କରନ୍ତୁ ଭାଇ ନେଭିଲ, ଭଲ କଥା।